భాగవతం దశమ స్కంద 46 అధ్యాయ శ్లోక 36 దశ 10 46 36 దశ 46 36 ఇంగ్లీష్ హిందీ ఒడియా మా ఖిద్యతం మహాభాగో మా ఖిద్యతం మహాభాగో ద్రక్ష్యతః కృష్ణమంతికే అంతర్హృది సభూతానాం ఆస్తే జ్యోతిర్వేధసే ଆସ୍ତେଇ ଯେଉଁ ଏଇଟା ଆମେ କହିଲେ ନା ହଁ ବଡ଼ ଇଏ ଅଛି କର୍ପଟ ଅଛି ହଁ ବୁଲିବ ମା ଖିଦ୍ୟତଂ ମହାଭାଗୋ ରକ୍ଷତଃ କୃଷ୍ଣମନ୍ତିକେ ଅନ୍ତର୍ଉଦ୍ଦେଶ ଭୂତାନାମ ଆସ୍ତେ ଜ୍ୟୋତିର୍ବେଦସେ ଏଇଟା ଗତକାଲି ପାଠ କରିଥିଲେ ତେଣୁ ଆର ବଡ଼ ପର୍ପଟ ଥିଲା ଆମେ ଆଉ ସମୟ ନଥିଲା ତେଣୁ ଆଉ ଟିକିଏ ପଢ଼ିବା ବହୁତ ବଡ଼ ପର୍ପଟ ଦେଇଛନ୍ତି ବିଶ୍ୱନାଥ ଚତୁର୍ ଠାକୁର ତେଣୁ ଉଦ୍ଧବ କହୁଛନ୍ତି ମା କିଦ୍ୟତନ ଯେ କ୍ରନ୍ଦନ କରୁଥିଲେ ସେ କହିଦେଲେ ମା କିଦ୍ୟତ କ୍ରନ୍ଦନ କରନା ମା କିଦ୍ୟତନ ମହାଭାଗୁ ସେ ଯେଉଁ ଭାବୁଛନ୍ତି ଆମେ ପ୍ରକୃତରେ ମନ୍ଦ ଭାଗ୍ୟ ଆମେ ବହୁତ ଭାଗ୍ୟହୀନ ନା ତୁମେ ମହାଭାଗ୍ୟ ମହାଭାଗୁ ଦ୍ରକ୍ଷତଃ କୃଷ୍ଣମନ୍ତିକେ ଦ୍ରକ୍ଷତଃ ଅଚଣ୍ଡପ୍ରଭୁ ଏଇଟା ବନ୍ଦ କରିଦେଲେ ସାଉଣ୍ଡ ଦ୍ରକ୍ଷତଃ କୃଷ୍ଣମନ୍ତିକେ କୃଷ୍ଣଙ୍କୁ ତୁମ ନିକଟରେ ଦେଖିବ ଦ୍ରକ୍ଷତଃ କୃଷ୍ଣମନ୍ତିକେ ଅନ୍ତର୍ହୃଦିଶ ଭୂତାନାମ ତମର ଖାଲି ଅନ୍ତର ଅଛି ତା ଆମେ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ଅନ୍ତର୍ହୃଦି ସବୁ ଭୂତାନାମ ସମ୍ଭବ ସବୁ ଜୀବମାନଙ୍କ ହୃଦୟରେ ସେ ରହିଛନ୍ତି ଅନ୍ତର୍ହୃଦି ସବୁ ଭୂତାନାମ ଆସ୍ତେ ଜ୍ୟୋତିର୍ବେଦସୀ ଆସ୍ତେ ଜ୍ୟୋତିର୍ବେଦସୀ ଯେମିତି ଅଗ୍ନି କାଠ ଭିତରେ ଇଧସୀ କହିଲେ କାଠ କାଠ ଭିତରେ ଯେଭଳି ଭାବରେ ଅଗ୍ନି ଥାଏ ସେହିଭଳି ଭାବରେ ଭଗବାନ ସବୁଠାରେ ଅଛନ୍ତି ଏହି ପ୍ରସଙ୍ଗରେ ଆମେ ମହାଭାରତର ସେ କଥାଟି କହୁଥିଲେ ସେ ଯେଉଁ ଅରଣି କାଠ ଲୋକମାନେ ଭାବୁଥିଲେ ଯେ ବର୍ତ୍ତମାନ ମଧ୍ୟ ଭାବୁଛନ୍ତି ସବୁ ତଥାଗତ ବହୁତ ଉନ୍ନତ ବୈଜ୍ଞାନିକମାନେ ସେମାନେ ଭାବୁଛନ୍ତି ଯେ ଆଗକାଳେ ଲୋକମାନେ ସବୁ ଏହିଭଳି ଭାବରେ ଉଲଗ୍ନ ଅବସ୍ଥାରେ ଥିଲେ ଉଲଗ୍ନ ଥିଲେ ବସ୍ତ୍ର ତ ଜାଣିନଥିଲେ କେଉଁଠି ପିନ୍ଧିବେ ବସ୍ତ୍ର ନିଆଁର ବ୍ୟବହାର ଜାଣିନଥିଲେ ତେଣୁ କଞ୍ଚା ମାଂସ ଖାଉଥିଲେ ମାଂସ ଖାଇକି ରହୁଥିଲେ ଆଉ କ'ଣ କରୁଥିଲେ ନା ନିଆଁର ବ୍ୟବହାର ଜାଣିନଥିଲେ ବହୁତ ମୂର୍ଖ ଥିଲେ ଆଦିମ ନର ଥିଲେ ମନୁଷ୍ୟ ଥିଲେ ସେମାନେ ବହୁତ ଅନୁନ୍ନତ ଥିଲେ ଅସଭ୍ୟ ଥିଲେ ଆମେ ବହୁତ ସଭ୍ୟ ହେଇଗଲୁ ଆମେ ବହୁତ ଉନ୍ନତ ଆମେ ଡିଆସିଲ ମାରିଦେଇକି ମାଂସକୁ ଲଗେଇ ଦେଉଛୁ ଗାଈକି ଜାଳି ଦେଉଛୁ ଗାଈ ମାଂସ ଜାଳିକି ଖାଇଦେଉଛୁ ବହୁତ ସଭ୍ୟତା ଆମର ଉନ୍ନତି ହେଇଗଲା ଏବେ କରୋନା ଆସିଲା ବେଳକୁ ଅସୁବିଧା ହେଇଗଲା ଅସୁବିଧା ମା ଖିଦ୍ୟତ ଏଇଠି ଦେଖନ୍ତୁ ଭଗବାନ କହିଲେ 12 କୋଟି ବର୍ଷ ତଳ କଥା 12 କୋଟି ବର୍ଷ ତଳେ ବିଦ୍ୟୁତ କଥା କୁହାଯାଇଛି ଏ ମନଗଢ଼ା ଜିନିଷ ଏସବୁ ଶାସ୍ତ୍ର ବୈଦିକ ଶାସ୍ତ୍ର ହେଉଛି କଳ୍ପନା ଭଗବାନ କହିଲେ 12 କୋଟି ବର୍ଷ ପୂର୍ବେ ପାବକ ଅଗ୍ନିର କଥା କହିଛନ୍ତି ଆଉ ଆମର ତଥାଗତ ବୈଜ୍ଞାନିକମାନେ କହୁଛନ୍ତି କ'ଣ ନା ସେତେବେଳେ ଲୋକମାନେ ଜାଣିନଥିଲେ 2000-3000 ବର୍ଷ ପୂର୍ବେ ଲୋକମାନେ ଅସଭ୍ୟ ଥିଲେ ବର୍ବର ଥିଲେ ଏଇଭଳି ଭାବରେ ତାଙ୍କର ଆମେ ପଢ଼ୁଥିଲୁ ଆମେ ସ୍କୁଲରେ ମଧ୍ୟ ସେ ପଢ଼ୁଥିଲୁ ସେୟା ଆମେ ଯେଉଁ ସିଏ ଯେଉଁ କହିଲେ କଳ୍ପନାକୁ ଆମେ ହେଉଛୁ ସତ୍ୟ ସତ୍ୟକୁ ଆମେ ହେଉଛୁ କଳ୍ପନା ଇଏ ହେଉଛି ମାଇକ ଜଗତ ମାଇକ ଜଗତର ଇଏ ହେଉଛି ରୀତି ହେଉଛି ଏଇଭଳି ଭାବରେ ଯାହା ବି ହଉ ଇଏ ଯେଉଁ ବେହି ଧସି ଅଗ୍ନି ରହିଛି କାଠ ଭିତରେ ଅଗ୍ନି ରହିଛି ସେଇଭଳି ଭାବରେ ସେ ରହିଛନ୍ତି ଖୁବ୍ ଶୀଘ୍ର ଆସିବେ ସିଏ ଏଇଠି ବହୁତ ବଡ଼ ପର୍ପଟ ଦେଇଛନ୍ତି ତ ସେଥିପାଇଁ ଆମେ ଏଇଟାକୁ ଆଉଥରେ କହିଲେ ହନ୍ତ ହନ୍ତ ଧିକ୍ ଧିକାବାଂ କ'ଣ ଜୟୋ ଅଭାଗ୍ୟସ ନନ୍ଦ ମହାରାଜ ଯଦି କହିବେ ଯେ ମୁଁ ହେଉଛି ଆମେ ହେଉଛି ବହୁତ ଆମକୁ ଧିକ୍ କରନ୍ତୁ, ଆମର ଆମକୁ ଧିକାର କରନ୍ତୁ, କାହିଁକି ନା ଆମେ ଦୁଇ ଜଣ ହେଉଛନ୍ତି ବହୁତ ଦୁର୍ଭାଗା, ଦୁର୍ଭାଗାର ଅତ୍ୟନ୍ତ ନୀଚ ସ୍ତରରେ ଅଛୁ, ଅତି ଦୁର୍ଭାଗା। ସତ୍ୟବାଦୀ ଏ ପୁତ୍ରର ଯେଉଁ ବ୍ରଜର ଆଗମନ ପ୍ରତିବନ୍ଧକ ମୁଁ ହେଉଛି ବୋଲି ସେ କହୁଛନ୍ତି। ନାଇଁ, ମୋର ଦୁର୍ଭାଗାରୁ ସିଏ ପୁଅ ଆସିପାରୁନାହିଁ। ସତ୍ୟବାଦୀ ସେ କହିଛି ମାନେ ନିଶ୍ଚିନ୍ତ କଥାକୁ ରକ୍ଷା କରିବ, କିନ୍ତୁ ତଥାପି ମୁଁ ଯେହେତୁ ଦୁର୍ଭାଗା ତେଣୁ ଏ ପ୍ରତିବନ୍ଧକ ସବୁ ହେଉଛି। ତେଣୁ ସେ କହିଲେ, ଯଦି ସେ କହିଲେ ଦକ୍ଷତ କୃଷ୍ଣ ମନ୍ତିକେ, ହେ ମହାଭାଗ, ଏ ଦୁଇ ଜଣ ତୁମେ ଦୁଇ ଜଣ ମହାଭାଗ୍ୟବାନ ମହାଭାଗ୍ୟବତୀ, ଆପଣ କୃଷ୍ଣଙ୍କୁ ଦେଖିବେ, ପାଖରେ ନିକଟରେ ଦେଖିବେ। ତେଣୁ ଯଦି କହିବେ ନନ୍ଦ ମହାରାଜ ଶୁଣୁଛନ୍ତି କଥା, ତାଙ୍କ ମନରେ ଚିନ୍ତା ଆସିବ, ସେ ଯଦି ଚିନ୍ତା କରିବେ ଦକ୍ଷାବସ୍ଥା କସ୍ମିନ୍ ଦିନେ, କେବେ ଆମେ ଦେଖିବୁ ସେଇଟା, ସୁଅ ପରଶୁଅ ବା ପଞ୍ଚମୀ ଦିନେ, ସୁଅ କହିଲେ କାଲି, ସୁଅ ମାନେ ଆଜି ନା, ପରଶୁଅ ମାନେ ପରଶୁଅ ବୋଲି କହୁଛି ନା, ପରଶୁ ମାନେ ପରଦିନ, ହଁ ସୁଅ ମାନେ କାଲି, କାଲି ଦେଖିବୁ ନା ପରଦିନ ଦେଖିବୁ ନା ପାଞ୍ଚ ଦିନ ପରେ ଦେଖିବୁ, ଦିନେ ବା ସମ୍ପ୍ରତି ବା ଦଶମୀ ଦିନେ ବା ଦଶ ଦିନ ପରେ ଦେଖିବୁ, ବା ସମ୍ପ୍ରତି ନିର୍ଜି ଗମିଶୁନ ପ୍ରାଣାନ କେନ ଶ୍ୱାସେନ ସ୍ଥାପିଷ୍ୟ ବସ୍ତବତ, ସେତିକି ଦିନ ମୁଁ କଷ୍ଟ କରି ପ୍ରାଣକୁ ଧାରଣ କରିବି। ଏଇଭଳି ଭାବରେ ଯଦି ମନରେ ଚିନ୍ତା କରିଛୁ ନନ୍ଦ ମହାରାଜ, ତେଣୁ ସେ କହୁଛନ୍ତି ଯେ କାରଣ ପ୍ରାଣ ଛାଡ଼ିଯିବ ଏଇଭଳି ଭାବରେ ତାଙ୍କୁ ଲାଗୁଛି। କେତେଜଣ ଅତ୍ୟନ୍ତ ସେ କହିପାରନ୍ତି ମୋର ପ୍ରାଣ ଚାଲିଯିବ, ସେମାନେ ଜାଣିପାରନ୍ତି, ସବୁ କହିଦିଅନ୍ତି ମୁଁ ମୋର ସମୟ ଆସିଗଲା, ଅନ୍ତିମ ସମୟରେ ସେ କିଛି କିଛି ଜ୍ଞାନ ଆସିବ, ଭଗବାନ ସେ ଜ୍ଞାନ ଦିଅନ୍ତି ମୋର ସମୟ ଆସିଗଲା ମୁଁ ଆଉ ରହିବି ନାହିଁ ଚାଲିଯିବି, ଏଇଭଳି ଭାବରେ ତାଙ୍କ ଧାରଣା ହୁଏ। ତେଣୁ ଯଦି କହିବେ, ଯଦି ଆଶ୍ୱାସ ଦେବେ ତାହେଲେ ମୁଁ ପ୍ରାଣକୁ ସ୍ଥାପନ କରିବି, ନହେଲେ ମୁଁ ତ ଚାଲିଯିବି। ତେଣୁ ଏଇଭଳି ଭାବରେ ଯଦି ନନ୍ଦ ମହାରାଜ ଯଦି କାଳେ ଚିନ୍ତା କରିବେ, ସେଥିପାଇଁ ସେ କହୁଛନ୍ତି, ସେ କହୁଛନ୍ତି ହନ୍ତାସ୍ତ୍ର କମ୍ ଉପାୟ ଅନୁତିଷ୍ଠାମି, ତେଣୁ ସେ ଆସିବା ପାଇଁ ମୁଁ କ'ଣ କଲେ ହେବ, କ'ଣ ଉପାୟ କରିବି, ପ୍ରାକୃତ ପୁତ୍ର ବିୟୋଗ ବିୟୋଗତୁରା ଖେଳୁ ଏବଂ ପ୍ରବଧ୍ୟନ୍ତେ ଭୋ ଭୋ କେମିତି ସାଂସାରିକ ମୋହେ ମଗ୍ନା ଭବତ ମିଥ୍ୟାଭୂତ ପୁତ୍ର କଳତ୍ରାଦି ପରିତ୍ୟାଜ ଅଶକ୍ତି କ୍ରିୟା। ସେ କହୁଛନ୍ତି କ'ଣ କ'ଣ କଲେ ସାଂସାରିକ ମୋହ ଯେଉଁ ରହିଛି, ମିଥ୍ୟା ଏଇ ଜଗତ ପୁତ୍ର ପରିବାର ଇତ୍ୟାଦି ସବୁ ରହିଛି, ଆସକ୍ତି ଯେଉଁଟା ଅନର୍ଥର କାରଣ, ତାକୁ ପରିତ୍ୟାଗ କରି ଭଗବାନ ଆସକ୍ତି କରିବା, ଏଇଭଳି ଭାବରେ ନନ୍ଦମାନଙ୍କୁ କହୁଛନ୍ତି। କିନ୍ତୁ ଏଇଟା ସାଧାରଣ ବ୍ୟକ୍ତି ବ୍ୟକ୍ତିମାନଙ୍କୁ କୁହାଯିବ, କିନ୍ତୁ ଯିଏ ତାର ଭଗବାନ ହେଉଛନ୍ତି ପୁତ୍ର ତାଙ୍କୁ କ'ଣ କହିବେ। ଜଣେ ଯଦି କ୍ରନ୍ଦନ କରୁଛି ପୁଅ ବିୟୋଗରେ, ପୁଅ ଚାଲିଗଲା ବା ଯାହା ହେଲା, ତାକୁ ଜଣେ ଅନ୍ୟମାନେ କହିବେ, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ସେମାନେ କହିବେ କାହିଁକି ଚିନ୍ତା କରୁଛି, କି କାହାର ପୁତ୍ର, ଏସବୁ କହିବେ, ସଂସାର ପ୍ରତି ଆସକ୍ତି କାହିଁ ରଖିଛ, ଏସବୁ ବନ୍ଧନ ଛିଣ୍ଡେଇ ଦିଅ, ଏଭଳି ଭାବରେ କହିବେ। କିନ୍ତୁ ଇଏ କ'ଣ ସାଧାରଣ ପୁତ୍ର, ଇଏ ହେଉଛନ୍ତି ସ୍ୱୟଂ ଭଗବାନ, ଆଉ ଇଏ କ'ଣ କହିବେ, ଉଦ୍ଧବ କ'ଣ କହିବେ ତାଙ୍କୁ। ତେଣୁ ତାଙ୍କର ଭଗବାନଙ୍କର ଐଶ୍ୱର୍ଯ୍ୟଟାକୁ ପ୍ରକାଶ କରୁଛନ୍ତି, ସେଥିପାଇଁ ଏ ଶ୍ଳୋକଟି କହିଲେ। ଏଇଟା ଭଗବାନ କହିନାହାନ୍ତି, ଏଇଟା ନିଜେ କହୁଛନ୍ତି, ଭଗବାନଙ୍କ ଐଶ୍ୱର୍ଯ୍ୟଟାକୁ ପ୍ରକାଶ କରୁଛନ୍ତି, ଏଇ କଥାରୁ ଜଣାପଡ଼ୁଛି, ଏଇ ଆଚାର୍ଯ୍ୟମାନେ ଟୀକାରୁ ଜଣାପଡ଼ୁଛି। ତେଣୁ ତାଙ୍କୁ ଐଶ୍ୱର୍ଯ୍ୟ ଦେଖିବା ପାଇଁ, ପୁତ୍ର ଭାବ ଶିଥିଳ କରିବା ପାଇଁ ଏଇଟା ବୋଲିବେ, ସେଥିପାଇଁ ଏଇଟାକୁ କହିବେ, ଏ ଶ୍ଳୋକଟି ସେଥିପାଇଁ କହିଗଲା କୁହାଗଲା। ଯଦି ଦେଖିବ, ଦେଖ ପ୍ରାକୃତ ଲୌକିକ ବ୍ୟକ୍ତିଗଣଙ୍କର ପୁତ୍ର ପ୍ରତି କେତେ ପ୍ରକାର ତାଙ୍କର ଚିନ୍ତା ରହିଛି, ଆସକ୍ତି ରହିଛି। ନନ୍ଦ ମହାରାଜ ଭାବୁଛନ୍ତି ଆମ ଦୁଇ ଜଣ କିନ୍ତୁ ଅତି ଭାଗ୍ୟବଶେ ପରମେଶ୍ୱର ଓ ପୁତ୍ର ହୟା ଗୃହେ ଖେଳିତ ଥିଲ, ସେ ଯେଉଁ କହିଲେ ସେ ପରମେଶ୍ୱର ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ସ୍ୱୟଂ ଭଗବାନ। ସେଇ ଆମେ ଆଉ କ'ଣ ଦେଖିପାରିବୁ, ଏଇଭଳି ଭାବରେ ନିଜକୁ ଧିକାର କରୁଛନ୍ତି ଦେବକୀ ବସୁଦେବ। କିନ୍ତୁ କୃଷ୍ଣର ଏହି ରୂପ ପରମ ଐଶ୍ୱର୍ଯ୍ୟ ଅନୁଭବ କରିବେ ସେମାନେ, ବସୁଦେବ ତାଙ୍କର ଭାଇ। ଆମର ଆରାଧ୍ୟ ଦେବ ପୁତ୍ର ନୁହେଁ ଏଇ ଭାବିବା, ଆଲିଙ୍ଗନ ଇଏ ଯେଉଁ ରହିଛନ୍ତି ଉଦ୍ଧବ, ଦେଖିଲେ ଯେ କୃଷ୍ଣ ହତ୍ୟା କଲେ କଂସକୁ, ଯେତେବେଳେ ଯାଇଥିଲେ ବସୁଦେବ ଦେବକୀଙ୍କ ପାଖକୁ ଯାଇଥିଲେ, ବସୁଦେବ ଦେବକୀ ତାଙ୍କୁ ଆଲିଙ୍ଗନ କରିନଥିଲେ, ଭୟ କରିଥିଲେ ଭଗବାନ ବୋଲି, ଯଦିଓ ଚାହୁଁଥିଲେ ଆଲିଙ୍ଗନ କରିବା ପାଇଁ କିନ୍ତୁ ଭୟ କରିନଥିଲେ। କିନ୍ତୁ ଇଏ ନନ୍ଦ ମହାରାଜ ଯେତେ କୃଷ୍ଣଙ୍କର ଐଶ୍ୱର୍ଯ୍ୟ କହିଲେ ମଧ୍ୟ ଆମେ କହିଥିଲେ ଚଳୁ କରିଦେଲେ, ଅଗସ୍ତ୍ୟ ଋଷିଙ୍କ ଭଳି ଚଳୁ କରିଦେଇଥିଲେ ସିଏ ନନ୍ଦ ମହାରାଜ। ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କର ନଥିଲା, ସେ ଥିଲା କ'ଣ, ସେ ଥିଲା ତାଙ୍କର ମାଧୁର୍ଯ୍ୟ ଭାବ। ଏଇ ଭାବରେ ସେ ତାଙ୍କର ସେଇଟାକୁ ଐଶ୍ୱର୍ଯ୍ୟ ଭାବଟାକୁ ତୁଚ୍ଛ କରିଦେଇଥିଲେ। ତେଣୁ ବର୍ତ୍ତମାନ ଯେଉଁ ମନେ ପକାଉଛନ୍ତି ଯେ ଗୃହୀତ୍ୱା ପାଣି ନାଙ୍ଗ ପାଣି, ମନେ ପକାଉଛନ୍ତି ଉଦ୍ଧବ କ'ଣ କହିବା, କ'ଣ ସନ୍ଦେଶ ଦେବା, କିଭଳି କହିବା। ତେଣୁ ମନେ ପଡ଼ିଯାଉ ତାଙ୍କର କୃଷ୍ଣ ଯେଉଁ ଭାବରେ ତାଙ୍କର ହାତକୁ ଧରିକି କହିଥିଲେ, ଗୃହୀତ୍ୱା ପାଣି ନାଙ୍ଗ ପାଣି, ପିତୃ ନ ପ୍ରୀତିମାବହ, ମୋର ପିତାମାତାଙ୍କୁ ପ୍ରୀତି ପ୍ରଦାନ କର, ତଥାପି ବ୍ୟାକୁଳତା ମେଳା ଦୃଷ୍ଟେଇବ। ଭଗବାନଙ୍କର ଯେଉଁ ବ୍ୟାକୁଳ ଭାବରେ କିଭଳି ପ୍ରଦାନ କହୁଥିଲେ ସେ କଥା ବର୍ତ୍ତମାନ ସେ ମନେ ପକାଉଛନ୍ତି, ଏବଂ ସିଏ ମଧ୍ୟ କହିଥିଲେ ସବୁ ବ୍ରଜବାସୀମାନଙ୍କର ଯେଉଁ ରହିଛି ବନ୍ଧନ ମୋ ପ୍ରତି ରହିଛି, ଏଇଟାକୁ ତ୍ୟାଗ କରି ହେବ ନାହିଁ, ଭଗବାନ ମଧ୍ୟ କହିଥିଲେ। ତେଣୁ ଏହିଭଳି ଭାବରେ ହେ ନନ୍ଦ ମହାରାଜ, ଏଇ ଯେଉଁ ତୁମର ପୁତ୍ର, ଇଏ ହେଉଛି ସକଳ ବ୍ରଜବାସୀଙ୍କର, ସକଳ ବ୍ରଜବାସୀମାନଙ୍କର ଯେତେବେଳେ ବ୍ରଜବାସୀଗଣ ଯେତେବେଳେ ଗୋଲୋକ ଦର୍ଶନର ପର, ଗୋଲୋକ ଦର୍ଶନ ପର ଯେତେବେଳେ କ'ଣ ହେଇଥିଲା ନା, ଗୋଟେ ଥର ଯେତେବେଳେ ଭଗବାନ ଦେଖେଇଥିଲେ, ଭଗବାନ ଯେତେବେଳେ ଯାଇଥିଲେ ନନ୍ଦ ମହାରାଜକୁ ଉଦ୍ଧାର କରିବା ପାଇଁ ଯାଇଥିଲେ, ଯେଉଁ ଯାଇଥିଲେ ବରୁଣ ଲୋକ ତାଙ୍କୁ ଉଦ୍ଧାର କରିଥିଲେ, ବରୁଣ ଲୋକରୁ ଉଦ୍ଧାର କରିଥିଲେ, ଆସି ନନ୍ଦ ମହାରାଜ ବ୍ରଜବାସୀମାନଙ୍କୁ କହିଥିଲେ, ଦେଖ ଆମର ପୁଅ ଏ ଯେତେବେଳେ ଗଲା ବରୁଣ ଲୋକକୁ, ଦଶମ ସ୍କନ୍ଧ ଏଇଟା ବର୍ଣ୍ଣନା କରାଯାଇଛି, 28 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ 28 ଅଧ୍ୟାୟରେ ବରୁଣ ଲୋକରୁ ତାଙ୍କୁ ଉଦ୍ଧାର କରିଛନ୍ତି ଭଗବାନ କୃଷ୍ଣ, ବର୍ଣ୍ଣନା କରାଯାଇଛି। ତେଣୁ ସେତେବେଳେ ସେ କହିଥିଲେ କେମିତି ବରୁଣ ଦେବ ଆସିକରି କୃଷ୍ଣଙ୍କୁ ଆମର ପୂଜା କରୁଥିଲେ, କୃଷ୍ଣଙ୍କୁ ପୂଜା କରୁଥିଲେ, ଏସବୁ କଥା କହିଲେ ବ୍ରଜବାସୀମାନଙ୍କୁ କହିଲେ, ବ୍ରଜବାସୀମାନଙ୍କୁ କହିଲେ, ବ୍ରଜବାସୀମାନେ କହିଲେ ଇଏ କ'ଣ ଭଗବାନ ନା, ହଁ ଇଏ ଭଗବାନ, ତା ନିକଟରେ ଭଗବାନ ତା ଭଗବତା ଦେଖେଇ ଦେଇଛନ୍ତି, ସାତ ଦିନ ଧରିକିରି ଉତ୍ତୋଳନ କରିଥିଲେ, ଗୋବର୍ଦ୍ଧନକୁ ଉତ୍ତୋଳନ କରିଥିଲେ, ସାତ ଦିନ ଧରିକି ଉତ୍ତୋଳନ କରିଥିଲେ। ତେଣୁ ଏ ଯେଉଁ 24-25 ଏଇ ଦୁଇଟି ଅଧ୍ୟାୟରେ ଗୋବର୍ଦ୍ଧନ ଲୀଳା ସରିଲା ପରେ 26 ଅଧ୍ୟାୟରେ ବ୍ରଜବାସୀମାନେ ଏଇ ନନ୍ଦ ମହାରାଜ ପଚାରିଥିଲେ, ପ୍ରକୃତରେ ତୁମର ପୁଅ କିଏ, ନନ୍ଦ ମହାରାଜ କହିଥିଲେ ଯେଉଁ ଗର୍ଗାଚାର୍ଯ୍ୟ କହିଥିଲେ ତାଙ୍କର ବଚନ, ସେଇଟାକୁ କହିଲେ ଇଏ ହେଉଛନ୍ତି ନାରାୟଣ ସମ ଗୁଣେଇ। ତେଣୁ ତାପରେ ଏଇ ଘଟଣା ହେଇଛି, ଏକାଦଶୀ କଥା ତୃତୀୟାରୁ ଦଶମୀ, ଏକାଦଶୀ କରିଥିଲେ, ଦ୍ୱାଦଶୀରେ ବରୁଣ ଲୋକ ଯାଇଥିଲେ ପୁଣି ଆସିଛନ୍ତି, ସେଥିପାଇଁ ସେମାନେ ଚିନ୍ତା କରୁଛନ୍ତି ଇଏ ଭଗବାନ ତାଙ୍କର ଧାମ ଅଛି କିଭଳି ଧାମ, ଏଇଭଳି ଭାବେ ଚିନ୍ତା କରୁଥିବାରୁ ଯେଉଁଠି ଅକ୍ରୂର ଭଗବାନ ଦର୍ଶନ କରିଥିଲେ, ଅକ୍ରୂର ଘାଟ ସେଇ ଭିତରେ, ପୁରୀ ବ୍ରହ୍ମ ଘାଟ ତାକୁ କୁହାଯାଏ, ସେଇ ଭିତରେ ତାଙ୍କୁ ବୁଡ଼େଇକି ତାଙ୍କୁ ଭଗବତ ଧାମକୁ ଦେଖେଇଥିଲେ ତାଙ୍କୁ। ତେଣୁ ଏ କଥା ସେଠି କୁହାଯାଉଛି। ତେଣୁ ତେଣୁ ସେ ପଚାର ସେମାନେ କହୁଥିଲେ ତୁମର ପୁତ୍ରପୁତ୍ରୀ ଆମ କାହିଁକି ଏତେ ଦୃଢ଼ ଅନୁରାଗ ରହିଛି, କାରଣ ହେଉଛି ଇଏ ହେଉଛନ୍ତି ଭଗବାନ, ସେଇଟାକୁ ସ୍ମରଣ କରୁଛନ୍ତି ବର୍ତ୍ତମାନ ନନ୍ଦ ମହାରାଜ ସ୍ମରଣ କରୁଛନ୍ତି। ତେଣୁ ବର୍ତ୍ତମାନ ଯେଉଁ ପୁଅ ଗଲେ ମଥୁରା, ଆଉ କ'ଣ ଆସିବେ, କାଲି ଆସିବେ, ନା କଂସରେ ଭାର୍ଯ୍ୟାଦ୍ୱୟର କ୍ରୋଧ ସଂଜାତ ହେଲେ ଜରାସନ୍ଧ ମଥୁରା ଯାଦବଗଣକେ ବଦ୍ଧ କରିବେ ଆସିବେ। ଜରାସନ୍ଧ ସେ ସମୟରେ ବହୁତ ସମସ୍ତେ ଭୟ କରୁଥିଲେ ଜରାସନ୍ଧକୁ। ସାରା ପୃଥିବୀରେ ଯେତେ ରାଜା ଥିଲେ ଜରାସନ୍ଧକୁ ଭୟ କରି ରହୁଥିଲେ। ତେଣୁ ବର୍ତ୍ତମାନ ଯେଉଁ କଂସର ଯେଉଁ ଦୁଇ ଜଣ ସ୍ତ୍ରୀ ଥିଲେ ଅସ୍ତି ଏବଂ ପ୍ରାପ୍ତି, ସେ ଦୁଇ ଜଣ ଯାଇକରି ପିତାଙ୍କୁ କହିବେ ଏଇଭଳି ଭାବରେ ଆମର ଭଣଜା ଆମର ମା ଆମର ତୁମର ଜ୍ୱାଇଁଙ୍କୁ ହତ୍ୟା କରିଦେଲେ। ତେଣୁ ଜରାସନ୍ଧ ଚେଷ୍ଟା କରିବ ଏଇ ଯାଦବମାନଙ୍କୁ ହତ୍ୟା କରିବା ପାଇଁ। ତେଣୁ ବସୁଦେବ ପ୍ରଭୃତି ଯାଦବଗଣକୁ ସେ ରକ୍ଷା କରିବେ। ଦୁଇ ପୁତ୍ର ପୁନରାୟ ମଥୁରା ଗମନ କରେନ୍ ତଖନି ବ୍ରଜବାସୀଗଣ ମରିବେ। ଯଦି ସେ ଆସିକରି ପୁଣି ଯେତେବେଳେ କଂସ ଯଦି ଯୁଦ୍ଧ କରିବା ପାଇଁ କଂସ ମାନେ ମଥୁରାକୁ ଆକ୍ରମଣ କରିବା ପାଇଁ ଆସିବେ ଜରାସନ୍ଧ, ପୁଣି ଆକୁ ଯିବାକୁ ପଡ଼ିବ, ତାହେଲେ ପୁଣି ବ୍ରଜବାସୀମାନେ ମରିଯିବେ। ତେଣୁ ଏହିଭଳି ଭାବରେ ଚାରି ପାଞ୍ଚ ବର୍ଷର ପରେ କୃଷ୍ଣ ବ୍ରଜ ଆସିବେନ୍, ତଖନ ସେହି କାଳ ପର୍ଯ୍ୟନ୍ତ ବ୍ରଜବାସୀଗଣ ଧୈର୍ଯ୍ୟ ଧରା ଦୁଷ୍କର ହେବେ। ଯଦି ଏହିଭଳି ଭାବୁଛନ୍ତି ଚାରି ପାଞ୍ଚ ବର୍ଷ ଲାଗିଯିବ କି, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ଚାରି ପାଞ୍ଚ ଦିନ ପରେ କୃଷ୍ଣ ଆସିବେ, ଏହି ରୂପ ମିଥ୍ୟା ବାକ୍ୟ ଦ୍ୱାରା ଯଦି ଆଶ୍ୱାସ ଦେଇ ଏଇ ଚାରି ପାଞ୍ଚ ଦିନ ପରେ ଆମର କଥା ମିଥ୍ୟା ପ୍ରକାଶ ହେବେ, ଏହାର ମରିବେ। ତେଣୁ ଇଏ ଚିନ୍ତା କରୁଛନ୍ତି ଉଦ୍ଧବ, ଯଦି କହିବେ ଯେ ଚାରି ପାଞ୍ଚ ଦିନ ପରେ ଆସିବେ ଆସିବେ, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ନା କେବେ ଆସିବେ, ଯଦି କହିବେ ଚାରି ପାଞ୍ଚ ଦିନ ପରେ ଆସିବେ କିନ୍ତୁ ଆସିବେ ନାହିଁ, ଯଦି ମଥୁରାକୁ ଆକ୍ରମଣ କରିବେ ଜରାସନ୍ଧ, ତାହେଲେ ଏମାନେ ପୁଣି ଯେଉଁ କ'ଣ କୃଷ୍ଣ ଆସିପାରିବେ ନାହିଁ ଶୁଣିଲେ, ତାହେଲେ ସେ ପୁଣି ମୃତ୍ୟୁବରଣ କରିବେ। ତେଣୁକରି ଏସବୁ ଭଗବାନଙ୍କର ଭଗବତ୍ତାକୁ ପ୍ରଦର୍ଶନ କରୁଛନ୍ତି। ଅନ୍ତର୍ହୃଦି ସ ଭୂତାନାମ ଆସ୍ତେ, ସେ ଅନ୍ତରରେ ରହିଛନ୍ତି ଏବଂ ହୃଦୟରେ ଅନ୍ତର୍ହୃଦୟରେ ରହିଛନ୍ତି ଏବଂ ବାହାରେ ମଧ୍ୟ ରହିଛନ୍ତି। ଅନ୍ତର୍ହୃଦି ସ ଭୂତାନାମ ଆସ୍ତେ ଜ୍ୟୋତିର୍ ଇଭେଇ ଧସି, ଯେମିତି କାଠ ଭିତରେ ଅଗ୍ନି ରହେ ସେଭଳି ଭାବରେ ସେ ରହିଛନ୍ତି, ସବୁଠାରେ ଅଛନ୍ତି, ସେ ପରମାତ୍ମା ରୂପରେ ସବୁଠାରେ ଅଛନ୍ତି। ତେଣୁ ଏ ଭାଷ୍ୟରେ ଶ୍ରୀଧର ସ୍ୱାମୀ କହୁଛନ୍ତି, କାଳ ବିଳମ୍ବନମ ଅସହମାନ୍ୟୌ ପ୍ରତ୍ୟାହ, କାଳ ବିଳମ୍ବ ସେ ଆଉ ସହି କରିପାରିବେ ନାହିଁ, ସେଥିପାଇଁ ଏହି ଈଶ୍ୱର ଭାବଟାକୁ ପୁଣି ଥରେ ତାଙ୍କୁ କହୁଛନ୍ତି। ମା ଖିଦ୍ୟତ ତାପରେ ଶ୍ଳୋକ କୁହାଯାଉଛି 37 ଶ୍ଳୋକରେ, ଯେ ନ ହସ୍ୟାସ୍ତି ପ୍ରିୟ କଶ୍ଚିନ୍ ଅନ ପ୍ରିୟୋ ବାସ୍ତ୍ୟମାନିନଃ ନୋତ୍ତମୋ ନାଧମୋ ବାପି ସମାନ ସ୍ୟାସମୋ ପିବା। ସିଏ ନ ହି ଅସ୍ୟସ୍ତି ପ୍ରିୟ, ତାଙ୍କର କେହି ପ୍ରିୟ ନୁହନ୍ତି, କଶ୍ଚିନ୍ ଅପ୍ରିୟ ବା ତାଙ୍କର କିଏ ଅପ୍ରିୟ ମଧ୍ୟ ନୁହନ୍ତି, ବା ଅସ୍ତି ଅମାନିନ, ଅସ୍ତି ଅମାନିନ କହିଲେ ଅମାନିନ କହିଲେ କେହି କ'ଣ ଅମାନି, ସିଏ ହେଉଛନ୍ତି ଅମାନି, ଅନ୍ୟ ସମସ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରନ୍ତି, ସମସ୍ତଙ୍କୁ ସେ ସମ୍ମାନ ଏ ଜ୍ଞାନ ବିଷୟରେ କହୁଛନ୍ତି, ଜ୍ଞାନ ଚର୍ଚ୍ଚା କରୁଛନ୍ତି। ତେଣୁ ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି 37 ଶ୍ଳୋକରେ, ଅଥାପି ପ୍ରେମାଣା ସଙ୍କୁଚ ତ ମାଲୋକ୍ୟ ଭୂ ବ୍ରଜରାଜ, ବର୍ତ୍ତମାନ ଯେଉଁ ଦେଖିଲେ ବ୍ରଜରାଜଙ୍କର ବାତ୍ସଲ୍ୟ ପ୍ରେମ ଅସଙ୍କୋଚ ସଙ୍କୋଚ ହେଉନାହିଁ, ବାତ୍ସଲ୍ୟ ପିଇଦେଲେ ବୋଲି କୁହାଯାଇଛି ନା, ଅଗସ୍ତ ଋଷି ଭଳି ପିଇଦେଲେ, ସେ ଐଶ୍ୱର୍ଯ୍ୟ ଭାବକୁ ପିଇଦେଲେ, ତେଣୁ ଦେଖିଲେ ଭଗବାନ ସେ କହିଲେ ମଧ୍ୟ ତାଙ୍କର କୌଣସି ସଙ୍କୋଚ ଆସୁନାହିଁ ବା ତାଙ୍କର ଶିଥିଳ ହେଉନାହିଁ, ଏଇ ଯେଉଁ ମାଧୁର୍ଯ୍ୟ ଭାବ ଶିଥିଳ ହେଉନାହିଁ, ଐଶ୍ୱର୍ଯ୍ୟ ଭାବ ଆସୁନାହିଁ, ତେଣୁ ପୁଣି କହୁଛନ୍ତି ଏ ବ୍ରଜରାଜ କୃଷ୍ଣ ସାକ୍ଷାତ ପରମ ବ୍ରହ୍ମ, ସେଥିପାଇଁ ଏ ଶ୍ଳୋକଟି କହିଲେ, ସେ ପରମ ବ୍ରହ୍ମ, ପରମ ବ୍ରହ୍ମ ଭଗବତୀ ଇତ୍ୟାହ ତ୍ରିଭି, ତିନୋଟି ଶ୍ଳୋକରେ କହିବେ ଭଗବାନଙ୍କର ଭଗବତ୍ତାକୁ ପ୍ରକାଶ କରିବେ, ଐଶ୍ୱର୍ଯ୍ୟକୁ ପ୍ରକାଶ କରିବେ ତିନୋଟି ଶ୍ଳୋକରେ। ପ୍ରଥମେ କହୁଛନ୍ତି ଅସ୍ୟା ପ୍ରିୟ ଦ୍ୱୟ ନ ସନ୍ତି, ତାଙ୍କର କିଏ ପ୍ରିୟ ନାହାନ୍ତି ବା ଅପ୍ରିୟ ମଧ୍ୟ କେହି ନାହାନ୍ତି, ତା'ର କାରଣ ଅମାନିନ ସମାନ ସେଟି, ଅମାନିନ କହିଲେ ଅମାନି ଗଣର ସମାନ ଯେଉଁମାନେ ମାନ ଦାବି କରନ୍ତି ନା ଅମାନ ଅମାନ ଯେଉଁମାନେ ମାନ ଦାବି କରନ୍ତି ନାହିଁ ସେମାନଙ୍କ ପାଇଁ ଅମାନି ଗଣର ସମାନ ଅମାନି ନା ସମାନ ଅମାନି ନା ସମାନ ମାନେ ଅମାନିମାନଙ୍କର ସେମାନେ ତୁମେ ସମ୍ମାନ ପ୍ରଦର୍ଶନ କରିବେ ଭଗବାନଙ୍କୁ। ଏଇଭଳି ଭାବରେ ଭଗବାନ ଭଗବତାକୁ ତିନୋଟି ଶ୍ଳୋକରେ କହିବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ କହିଲେ ଯେ ସମହଂ ସର୍ବଭୂତେଷୁ ନମେ ଦୋଷ୍ୟୋସ୍ତି ନ ପ୍ରିୟ ଯେ ଭଜନ୍ତି ତୁମା ଭକ୍ତା ମୈତେ ତେଷୁ ଚାପ୍ୟହଂ। ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ ଭଗବାନ ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ତଥାପି ଯେଉଁମାନେ ତାଙ୍କର ଶରଣରେ ଯାଆନ୍ତି ଭଗବାନ ତାଙ୍କୁ ସ୍ପେଶାଲ କେୟାର ନିଅନ୍ତି କଥା କହିଲେ। ଯେମିତି ଉଦାହରଣ ଦିଆଯାଏ, ଯେମିତି ଆମର ରହିଛି କଳ୍ପତରୁ, କଳ୍ପତରୁର ଉଦାହରଣ ତ ଆମେ ଜାଣିନେ, କିନ୍ତୁ ଆମେ ଶୁଣିଛେ ଯାହା କଳ୍ପତରୁ ଗୋଟେ ରହିଛି, ଯେଉଁ କଳ୍ପତରୁ ତାକୁ ଯାହା ତୁମେ ଚାହିଁବ, ତୁମର କଳ୍ପତରୁର ଜଣେ ଶତ୍ରୁ ଥିଲେ ମଧ୍ୟ କଳ୍ପତରୁ ଯିଏ କାଟିଦେବ, ଆସିକରି ମଧ୍ୟ କାଟିଦେଲେ ମଧ୍ୟ ଟିକିଏ ପରେ କାଟିଦେବ, କିନ୍ତୁ ତଥାପି ସେ ଯଦି କଳ୍ପତରୁକୁ ମାଗେ ମୋତେ ଏଇଟା ଦିଅ, ସେ ଦେଇଦେବ। କଳ୍ପତରୁ ତାକୁ ଯିଏ ଆସନ୍ତୁ ସେ ଯାହା ଯିଏ ମାଗିବେ କଳ୍ପ ସେ ପ୍ରଦାନ କରିବ। କଳ୍ପତରୁ ବାଞ୍ଛା କଳ୍ପତରୁ ବୋଲି କୁହାଯାଏ, ବୈଷ୍ଣବକୁ କୁହାଯାଏ ବାଞ୍ଛା କଳ୍ପତରୁ, ଆମେ ଯାହା ବାଞ୍ଛା କରିବା ସେ ପୂରଣ କରିବେ, ବାଞ୍ଛା କଳ୍ପତରୁ ସବୁକିଛି ସେ ପୂରଣ କରିପାରିବେ, ତାଙ୍କ ଶକ୍ତି ରହିଛି। କେଉଁଠୁ ସେ ଶକ୍ତି ପାଇଲେ ନା ଭଗବାନ ସେ ଶକ୍ତି ତାଙ୍କୁ ପ୍ରଦାନ କରିଛନ୍ତି, ବାଞ୍ଛା କଳ୍ପତରୁ ସିଏ ସବୁକିଛି ଯାହାର ଯାହା ଇଚ୍ଛା ଅଛି ସେ ପୂରଣ କରିଦେବେ ବାଞ୍ଛା କଳ୍ପତରୁ। ବାଞ୍ଛା କଳ୍ପତରୁ ଯିଏ ସେ ଚିନ୍ତା କରିବ ନାହିଁ ଏଇଟା ମୋର ଶତ୍ରୁ ଆସିଲା ମୁଁ ଆକୁ ଦେବି ନାହିଁ, ନା ତାଙ୍କର କେହି ଯିଏ ଆସିଲେ ତାକୁ ପ୍ରଦାନ କରିବେ। ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ଗୋଟେ କଥା କହୁଥିଲେ, ଆମେ ଅବଶ୍ୟ କେତେଥର କହିଛୁ ସେ କଥା, କିନ୍ତୁ ଏହି ପ୍ରସଙ୍ଗରେ ଆସିଲା କଥା ଆମେ କହିବା। ଥରେ ପ୍ରଭୁପାଦ ମହାରାଜ କ'ଣ, ଥରେ ଜଣେ ବ୍ୟକ୍ତି ବୃନ୍ଦାବନରେ ଯାଉଥିଲେ, ବୃନ୍ଦାବନ ଯାଉଥିଲା ବେଳେ ଗୋଟେ ବୃକ୍ଷ ମୂଳେ ଆଶ୍ରୟ ନେଲେ, ଆଶ୍ରୟ ନେଲେ ତାଙ୍କୁ ବହୁତ କ୍ଷୁଧା ହେଉଥିଲା, କ୍ଷୁଧା ହେଉଥିଲା, ସେ ଆଶ୍ରୟ ନେଇଗଲେ ବୃକ୍ଷ ମୂଳରେ ଚିନ୍ତା କରୁଛନ୍ତି ବହୁତ କ୍ଷୁଧା ହେଲା, କେଉଁଠି ଖାଦ୍ୟ ଆଉ ମିଳିବ, ବେଳେ ଆସି ମିଳିଗଲା ଖାଦ୍ୟ, ବହୁତ ପ୍ରକାର ଖାଦ୍ୟ ଆସି ମିଳିଗଲା, ଖାଲି ଅଳ୍ପ ଅନ୍ନ ଡାଲମା ନୁହଁ, ବହୁତ ପ୍ରକାର ଛପନ ଭୋଗ ମିଳିଗଲା। ତାପରେ ସେ ସବୁ ଖାଇସାରିଲା ପରେ ଏ କେଉଁଠୁ ଆସିଲା, ଏତେ ଆଶ୍ଚର୍ଯ୍ୟ ହେଇଗଲା, ସେ ଜାଣିପାରୁନି ଏଇ କଳ୍ପବୃକ୍ଷ ଏ ସବୁ ଦେଉଛନ୍ତି ବୋଲି ସେ ଜାଣିପାରିନାହାନ୍ତି, ସେ କେମିତି କ'ଣ ହେଲା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ସେ ଜାଣିପାରୁନାହାନ୍ତି। ଖାଇସାରିଲା ପରେ ଭୋକ ଶୋଷ ହେବ, ଶୋଷ ହେଲା ପରେ ଚିନ୍ତା କରୁଛି ଶୋଷ ହେଲା ଆଉ କ'ଣ କରିବା, ଆଉ କ'ଣ ମିଳିବ, ଶୋଷ ପାଣି ଆଉ ମିଳିବ, ହଁ ମିଳିଲା, ହଁ ବହୁତ ପ୍ରକାର ପାନୀୟ ଯେତେ ପ୍ରକାର ରହିଛି, ଖାଲି ଜଳ ନୁହଁ, ଯେତେ ପ୍ରକାର ଫଳ ରସ ଇତ୍ୟାଦି ସବୁ ପ୍ରକାର ରହିଛି ଦିଆଯାଇ ମିଳିଲା, ଆସି ପହଞ୍ଚିଗଲା, ଶୋଷ ପାନୀୟ ପିଇ ସାରିଲା ପରେ ପାନୀୟ ପିଇ ସାରିଲା ପରେ କ'ଣ ହେବ ଅବସ୍ଥା, ହଁ ଶୋଇବା, ବିଶ୍ରାମ ନେବା, ତେଣୁ ଚିନ୍ତା କରୁଛି ଟିକେ ବିଶ୍ରାମ ନେଲେ ହୁଅନ୍ତା, ଏଭଳି ଚିନ୍ତା କରେ ଆସି ପହଞ୍ଚିଗଲା, ବହୁତ ସୁନ୍ଦର ସୁନ୍ଦର ପଲଙ୍କ ଇତ୍ୟାଦି ଆସିକରି ବହୁତ ଗଦି ଫଦି ସବୁ ଆସି ପହଞ୍ଚିଗଲା, ବହୁତ ସୁନ୍ଦର ବିଶ୍ରାମ ନେବାର ବ୍ୟବସ୍ଥା ହେଇଗଲା, ତେଣୁ ସେ ଶୋଇପଡ଼ିଲେ ସେଠି ଆରାମରେ। ଶୋଇପଡ଼ିଲା ପରେ ତାଙ୍କର ଚିନ୍ତା ଆସିଲା ଯେ ଏଇ ଗୋଟେ ଇଏ ଅଲଗା ଗୋଟେ ଏକୁଟିଆ ସ୍ଥାନ ମୁଁ ଏଠି ରହିଛି, ଯଦି ବାଘ ଆସିଯିବ ବଣଟା ଏଇଟା, ବାଘ ଆସିବ ଯେତେବେଳେ ଚିନ୍ତା କରିଦେଲେ ସାଙ୍ଗେ ସାଙ୍ଗେ ବାଘ ଆସିଗଲା, ଯେତେବେଳେ ଖାଇଦେଲା ପ୍ରଭୁପାଦ ମହାରାଜ ସେ କଥାଟି କହିଛନ୍ତି। ତେଣୁ ଯାହା ଚିନ୍ତା କରିବ ତାହା ମିଳିବ, ଆମେ ଯେଉଁ ଭଗବାନଙ୍କ ନାମ ଜପ କରୁଛେ ବହୁତ ଚିନ୍ତା, ଇଏ ଭଗବାନଙ୍କ ନାମ ଚିନ୍ତାମଣି ମଧ୍ୟ କୁହାଯାଇଛି, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ନାମ ଚିନ୍ତାମଣି, ଭଗବାନ ନାମ ଚିନ୍ତା କଲେ ଯେଉଁ ଯାହା ସବୁ ଚିନ୍ତା କରୁଛି ସବୁ ପୂରଣ ହେବ, ଲକ୍ଷ ଲକ୍ଷ ଜଣ ତ ବୁଲିବ ଘୁରି ବୁଲିବ, ଯେଇଟା ଚାହିଁଥିଲ ତୁମେ ଦିଅ। ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଚାହିଁଥିଲେ ବିରାଟ ବଡ଼ ରାଜ୍ୟ, ବିରାଟ ବଡ଼ ରାଜ୍ୟ ଯାହାକି ତାଙ୍କର ପିତା ଉତ୍ତାନପାଦଙ୍କର ତାଙ୍କ ପିତା ହେଉଛନ୍ତି ଉତ୍ତାନପାଦ, ଉତ୍ତାନପାଦଙ୍କ ପିତା ହେଉଛନ୍ତି ମନୁ, ସ୍ୱୟମ୍ଭୁ ମନୁ, ସ୍ୱୟମ୍ଭୁ ମନୁଙ୍କର ପିତା ହେଉଛନ୍ତି ବ୍ରହ୍ମା, ତାଙ୍କ ଠାରୁ ବଡ଼ ରାଜ୍ୟ ସେ ଚାହୁଁଥିଲେ। ଭାଗବତ ଚତୁର୍ଥ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଏ, ଅଷ୍ଟମ ଅଧ୍ୟାୟରୁ ବାର ଅଧ୍ୟାୟ ଏ ପାଞ୍ଚଟି ଶ୍ଳୋକ ଏ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଧ୍ରୁବଚରିତ। ତେଣୁ କିନ୍ତୁ ଯେତେବେଳେ ସେ ଭଗବାନଙ୍କ ଆରାଧନା କଲେ, ନାରଦ ମୁନି ପହଞ୍ଚିଗଲେ, ନାରଦ ପହଞ୍ଚିଗଲେ ମା କହିଲେ କାରଣ ଯେଉଁ ଜୟ ବିମାତା କହିଦେଲେ ଆରେ ତୁ କ'ଣ ପିତାଙ୍କର ଆସନରେ ବସିବୁ ତୁ ଏ କ'ଣ ତପସ୍ୟା କର ଆରାଧନା କର ଭଗବାନଙ୍କୁ ଆରାଧନା କଲେ ତପସ୍ୟା ଆରାଧ୍ୟ ପୁରୁଷ ତ ସେବା ଅନୁଗ୍ରହଣ ତାଙ୍କର ଅନୁଗ୍ରହ ହେଲେ ତୁମେ ମୋର ଗର୍ଭରେ ଆସିଲେ ଯାଇକି ମା ଏଇ ଆସନରେ ବସିପାରିବ ନହେଲେ କ'ଣ ତୁମେ ବସିପାରିବ ଏଇଭଳି ଭାବେ ଯେଉଁ କହିଲେ ଧ୍ରୁବ ମହାରାଜ ବହୁତ କ୍ରୋଧ ପ୍ରକାଶ କରିଦେଲେ ପ୍ରକାଶ କରିକିରି ଯେମିତି ସାପକୁ ଦଂଶନ କଲେ ବା ତାକୁ ଆଘାତ କଲେ ସେ ଯେଉଁଭଳି ଭାବରେ ସହସ ହୁଏ ସେଇଭଳି ଭାବରେ ଧ୍ରୁବ ପାଞ୍ଚ ବର୍ଷ ବାଳକ ସେଇଭଳି ଭାବରେ ସହସ ହେଉଥିଲା ମା ପାଖକୁ ଆସିଲା ମା ହେଉଛି ସୁନୀତି ମା କହିଲା ଯେତେବେଳେ ଜାଣିଲା ପୁଅ କିଛି କହିଲା ନାହିଁ ଅନ୍ୟମାନେ ପରିଚାରିକାମାନେ କହିଲେ ଏଇଭଳି ଭାବରେ ସୁରୁଚି ଏଇଭଳି ଭାବରେ ତାଙ୍କୁ କହିଲେ ତେଣୁ ମା କ୍ରନ୍ଦନ କରି କହୁଛନ୍ତି ଦେଖ ମୁଁ ହତଭାଗିନୀ ଆଉ ତୋର ଭାଗ୍ୟରେ ମୋ ଭଳି ମା ଗୋଟେ ମିଳିଲା ମୁଁ ହତଭାଗିନୀ କିନ୍ତୁ ତଥାପି ତୋର ବିମାତ ଯାହା କହିଲା କିଛି ଖରାପ କହିନା କିଛି ଭୁଲ କହିନାହିଁ ସେଇ ଭଗବାନଙ୍କର ଆରାଧନା କଲେ ସବୁକିଛି ପୂରଣ ହେବ ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ପାଞ୍ଚ ବର୍ଷର ବାଳକ ଘର ଛାଡ଼ିଦେଲେ ରାଜ୍ୟ ଛାଡ଼ିଦେଲେ ପଳେଇଗଲେ ପଳେଇ ଆସିଲେ ଜଙ୍ଗଲକୁ ମା କହିଲେ ମୁନି ଋଷିମାନେ ଭଗବାନଙ୍କୁ ପାଇବା ପାଇଁ ଜଙ୍ଗଲକୁ ଯାଆନ୍ତି ତେଣୁ ସେ ଚାଲିଲେ ଜଙ୍ଗଲକୁ ଜାଣିନାହାନ୍ତି କ'ଣ ଖାଇବେ କାଲି ସକାଳେ କ'ଣ ଖାଇବେ କେଉଁଠୁ ରହିବେ ବଣରେ ଏତେ ହିଂସ୍ର ଜନ୍ତୁ ଅଛନ୍ତି କିଛି ଚିନ୍ତା ନାହିଁ ପଳେଇ ଆସିଲେ ତେଣୁ ଯେତେବେଳେ ଜଣେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ ବ୍ୟବସ୍ଥା କରନ୍ତି ଜଣେ ସେହିଭଳି ଭାବରେ ଗୁରୁଙ୍କୁ ପଠାନ୍ତି ନାରଦ ମୁନିକୁ ପଠାଇଦେଲେ କିଏ ତାଙ୍କୁ ଫୋନ୍ କରିନାହାନ୍ତି ନାରଦ ମୁନି ଯାଅ ତୁମେ ଏଠିକି ଭଗବାନ ପ୍ରେରଣାରେ ଦେଇଛନ୍ତି ହୃଦୟରେ ରହିଛନ୍ତି ସେ ଭଗବାନ ପ୍ରେରଣାରେ ସବୁ ହେଉଛି ତେଣୁ ଆସି ପହଞ୍ଚିଗଲେ କହିଲେ ଧ୍ରୁବ ତୁ କୁଆଡ଼େ ଯାଉଛୁ ବାପା ସବୁ ଜାଣନ୍ତି ନାରଦ ମୁନି ଜାଣନ୍ତି ସବୁ ଅତୀତ ଭବିଷ୍ୟତ ସବୁ ଜାଣିବେ ସିଏ ତେଣୁ ସିଏ କହିଲେ ଏମିତି ମୁଁ ଯାଉଛି ଭଗବାନଙ୍କ ସନ୍ଧାନରେ ମୁଁ ଗୋଟେ ଚାହୁଁଛି ରାଜ୍ୟ ବିରାଟ ରାଜ୍ୟ ମୋ ପିତାଙ୍କର 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 ଠାରୁ ଅଧ ବଡ଼ ରାଜ୍ୟ ଚାହୁଁଛି ତେଣୁ ସିଏ କହିଲେ ନାରଦ ମୁନି କହିଲେ ପରୀକ୍ଷା କରୁଥିଲେ କହିଲେ ପୁଅ ଏ ଭଗବାନ ପାଇବା କ'ଣ ଏତେ ସହଜ ଭଗବାନ ପାଇବାଟା ଏତେ ସହଜ ନୁହଁ ବହୁତ ମୁନି ଋଷିମାନେ ବହୁତ କାଳ ତପସ୍ୟା କରି ତାଙ୍କୁ ପାଆନ୍ତି ନାହିଁ ତୁ ଛୋଟ ପିଲା ତୋର ବର୍ତ୍ତମାନ ଏଇ ବୟସ ଖେଳିଆ ବୟସ ତୋ ମା ଯେଉଁ କହିଲା ତୁ ପିତାଙ୍କ ଆସନରେ ବସିପାରିବୁ ନାହିଁ ତ ତାହେଲେ ମୁଁ ତତେ ବସେଇଦେବି ଯଦି ଚିନ୍ତା କରନା କିନ୍ତୁ ଧ୍ରୁବ ତାଙ୍କ ନାଁ ହେଉଛି ଧ୍ରୁବ କାମ ମଧ୍ୟ ସେଇଭଳି ଭାବେ ଧ୍ରୁବ ନିଶ୍ଚିନ୍ତ ନିଶ୍ଚିନ୍ତ କରିଦେଇଛି ମୁଁ ଭଗବାନ ପାଇବି ଭଗବାନ ପାଇବି ଏବଂ ଭଗବାନଙ୍କୁ ମାଗିବି ଇଏ ହେଉଛି ଲିଙ୍କ ଆମର ଭଗବାନ ମାଗିବି ଏ ଲିଙ୍କଟା ହେଉଛି ଆମର ରହିଛି ଯେଉଁ ଆସିଲା ଏ ପଏଣ୍ଟ ଆସିଲା ତେଣୁ ଭଗବାନ ମାଗିବି ତେଣୁ ନାରଦ ମୁନି ପରୀକ୍ଷା କରୁଥିଲେ ପରୀକ୍ଷାରେ ଧ୍ରୁବ ଉତ୍ତୀର୍ଣ୍ଣ ହୋଇଗଲେ ତେଣୁ ଆମର ଇସ୍କନ ସେଥିପାଇଁ ରହିଛି ଗୋଟେ ବର୍ଷ ରହିଛି ଗୋଟିଏ ବର୍ଷ ଗୁରୁ ଶିଷ୍ୟଙ୍କୁ ପରୀକ୍ଷା କରିବେ ଶିଷ୍ୟ ଗୁରୁଙ୍କୁ ପରୀକ୍ଷା କରିବେ ଗୋଟିଏ ବର୍ଷ ପରେ ଯାଇ ଦୀକ୍ଷା ଦିଆଯିବ ଏ ପରୀକ୍ଷା ରହିଛି ସେଥିପାଇଁ ଆମର ଆଜିକାଲି ହୋଇଗଲା ଡିସେବୁଲ୍ କୋର୍ସ ହୋଇଗଲା ଡିସେବୁଲ୍ କୋର୍ସ ନେଲେ ପାସ୍ କଲେ ଜଣେ ନେବ ଦୀକ୍ଷା ନେବ ନହେଲେ ନାହିଁ ତେଣୁ ଯାହା ହେଉ ନାରଦ ମୁନି ଖୁସି ହୋଇଗଲେ ତା ଉପରେ କହିଲେ ପୁଅ ତୁ ଯାହା ବୃନ୍ଦାବନ ଯା ମଧୁବନ ଗଛ ମଧୁବନକୁ ଯାଅ ଯେଉଁଠି ଭଗବାନ ନିତ୍ୟ ସାନ୍ନିଧ୍ୟ ଘରେ ହରି ସେଇଠି ସବୁବେଳେ ରହିଛନ୍ତି ମଧୁବନରେ ବୃନ୍ଦାବନ ତ୍ୟାଗ କରି ଭଗବାନ କୁଆଡ଼େ ଯାଆନ୍ତି ନାହିଁ ତେଣୁ ସେ ଆସିଲା ନାରଦ ମୁନି ଯେଉଁଭଳି ଭାବରେ କହିଥିଲେ ତୀବ୍ର ତପସ୍ୟା କଲା ଛଅ ମାସରେ ଭଗବାନ ପାଇଗଲା ଛଅ ମାସରେ ଭଗବାନ ଆସି ପହଞ୍ଚିଗଲେ ପହଞ୍ଚିଗଲେ ଯେତେବେଳେ ଭଗବାନ ଦେଖିଲା ତପସ୍ୟାରେ ତା'ର ଯେଉଁ ହୃଦୟ ରହିଥିଲା ଶୁଦ୍ଧ ହୋଇଯାଇଥିଲା ହୃଦୟରେ ଆଉ କୌଣସି କାମନା ନଥିଲା କିନ୍ତୁ ଭଗବାନଙ୍କୁ ଯେତେବେଳେ ଦେଖିଲେ ତାଙ୍କର ଆଉ କୌଣସି କାମନା ରହିଲାନି ସେ କହିଲେ ପ୍ରଭୁ ମୋର ମୁଁ କେତେ ଖଣ୍ଡେ କାଚର ଅନ୍ୱେଷଣରେ ଆସିଥିଲି ଆପଣଙ୍କୁ ପାଇଲି ଦିବ୍ୟ ରତ୍ନ ପାଇଲି ମୋର ଆଉ କୌଣସି କାଚର ଆବଶ୍ୟକତା ନାହିଁ ବରଂ ନ ଯାଚେ ମୋର ଆଉ କୌଣସି ବରର ଆବଶ୍ୟକତା ନାହିଁ କିନ୍ତୁ ଭଗବାନ ତାଙ୍କୁ ବର ପ୍ରଦାନ କଲେ କାହିଁକି ନା ତାଙ୍କର ମନରେ ଥିଲା ସେଇଟା ବିରାଟ ବଡ଼ ରାଜ୍ୟ ସେଥିପାଇଁ ଧ୍ରୁବ ଲୋକ ପ୍ରଦାନ କଲେ ଆର ଲିଙ୍କ କେଉଁଠୁ ଆସିଲା ଆଉ ଲିଙ୍କ ହେଉଛି ଆମେ ଯେଉଁ ଜପ କରୁଛେ ଯେଉଁ ଚିନ୍ତା କରୁଛେ ଭଗବାନ ସେଇଟା ପୂରଣ କରିବେ ଯାହା ଚିନ୍ତା କରୁଛେ ସବୁ ଆସିବ ଏଇଟା ମୋର ଦରକାର ଆମେରିକାରେ ନେବି ଅମୁକ କରିବି ସମୟ କରିବି ବିରାଟ ବଡ଼ ଆମ୍ବାସଡ଼ର କାର ନେବି ବା ଯାହା ସବୁ ଚିନ୍ତା କରିଥିବା ଭଗବାନ ସେସବୁ ପ୍ରଦାନ କରିବେ ସରିଲା ପରେ ତମ ଚିନ୍ତା ସରିଲା ପରେ ଯାଇକି ଭଗବାନ ପାଇବ ନା ଆଉ। ନାମ ଚିନ୍ତାମଣି, ଭଗବାନ ନାମ ହେଉଛି ଚିନ୍ତାମଣି। ତେଣୁ ଇଏ ଭଗବାନ ସମସ୍ତଙ୍କ ପ୍ରତି ସମାନ, ସିଏ ମଧ୍ୟ ଚିନ୍ତାମଣି, ନାମ ଚିନ୍ତାମଣି। ଯାହାର ଯାହା ଇଚ୍ଛା ସେ ପୂର୍ଣ୍ଣ କରିବେ ଭଗବାନ। ତେଣୁ ସେ କଥା କହୁଛନ୍ତି, ଇଏ ଭଗବାନଙ୍କର ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟକୁ ଆଉ ଥରେ କହୁଛନ୍ତି, ପୁଣି ଥରେ କହୁଛନ୍ତି। ନ ମାତା, ଏଇ 37 ଶ୍ଳୋକଟି କହିଲେ ନା, ନ ଏସ୍ତି ପ୍ରିୟ କଶ୍ଚିନ୍ ଅପ୍ରିୟ ବା ଅସ୍ତି ଅମାନିନଃ ନୋତ୍ତମ ନା ଅଧମ ବାପି। ଭଗବାନଙ୍କ ପ୍ରତି କିଏ ଉତ୍ତମ ନାହାନ୍ତି କିଏ ଅଧମ ନାହାନ୍ତି। ଭଗବାନ କହିଲେ ଅତି ନୀଚ ସ୍ତରରେ ହେଲେ ମଧ୍ୟ ଯଦି ଭଗବାନଙ୍କ ଶରଣ ଯିବେ ଭଗବାନ ତାକୁ ଆଶ୍ରୟ ଦେବେ। ମାଙ୍ଗି ପାର୍ଥ ବିପାଶ୍ରିତ ଯୋ ପିଶିଉ ପାପ ଜନୟୋ ସ୍ତ୍ରୀୟ ବୈଶ୍ୟ ତଥା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତିମ୍। ଯିଏ ନୀଚ ସ୍ତରରେ ହେଲେ ମଧ୍ୟ ଏଇ ଯେଉଁ ବଙ୍ଗଳାରେ ଯେଉଁ ପ୍ରଭୁପାଦ ମହାରାଜ ରଚିଛନ୍ତି ଗୀତାର ଗାନ, ସେଥିରେ ସେ କହିଛନ୍ତି ବୈଶ୍ୟାଟେ ହେଲେ ମଧ୍ୟ ଯଦି ଭଗବାନଙ୍କ ଶରଣ ଯିବେ ଭଗବାନ ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ। ଭଗବାନଙ୍କୁ କୌଣସି ବାଛ ବିଚାର ନାହିଁ, ଏବଂ ବିଶେଷ ଭାବରେ ଭଗବାନ କୃଷ୍ଣଙ୍କର କିଛି ବାଛ ବିଚାର ଥିଲା, ବାଛ ବିଚାର ଥିଲା। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଇଦଂତେ ନା ତପସ୍କାୟ, ଏ ଜ୍ଞାନ ସମସ୍ତଙ୍କୁ ଦେବ ନାହିଁ। ଭାଗବତ ମଧ୍ୟ ଉଦ୍ଧବକୁ ସେ କଥା କହିଲେ, ଏ ଜ୍ଞାନ ସମସ୍ତଙ୍କୁ ଦେବ ନାହିଁ, କିନ୍ତୁ ମହାପ୍ରଭୁ ଏତେ ପ୍ରାଧାନ୍ୟ, ଏତେ ଉଦାର, ସେ କୌଣସି ବାଛ ବିଚାର କଲେ ନାହିଁ। ଉତ୍ତମ ଅଧମ କିଛି ନା ବାଛିଲ ଯାଚିଏ ଦିଲକ କୋଲ କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିଆ ବୋଲ। ଭଗବାନ ଚୈତନ୍ୟ ମହାପ୍ରଭୁ କୌଣସି ବାଛ ବିଚାର କଲେ ନାହିଁ, ସମସ୍ତଙ୍କୁ କହିଲେ ଯାହାର ଦେଖ ତାରେ କହ କୃଷ୍ଣ ଉପଦେଶ, ଯାହାର ଦେଖିବ ତାକୁ କୁହ ଭଗବାନଙ୍କର ଉପଦେଶ କୁହ। ଭଗବାନ ପ୍ରତି ଭାବି ସମାନସ୍ୟା ଅସମୋପି, ଭଗବାନ କ'ଣ ସମସ୍ତଙ୍କ ପ୍ରତି ସମାନ ସିଏ। ତେଣୁ ଭଗବାନଙ୍କର ଏଇଭଳି ଭାବରେ ରହିଛି, ଭଗବାନଙ୍କର ସ୍ଥିତି ହେଉଛି ଏଇଭଳି ଭାବରେ, ଆମେ ବୁଝିପାରିବା ନାହିଁ ଭଗବାନଙ୍କର। ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ସେହି ସ୍ଥିତିରେ ଥାଆନ୍ତି। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଆମେ କହିଲେ ନା ଏଇଟା କହିଲେ, ତାପରେ ଆମର ସନାତନ ଗୋସ୍ୱାମୀ କହୁଛି, ନନୁ ପୁରେ ପ୍ରିୟଜନ ଲାଭାତ୍ ସ କଥଂ ଅତ୍ର ଆଗମିଷ୍ୟତି ଇତି ଆଶଙ୍କ୍ୟ ଚତୁର୍ଦ୍ଦଶ ଭାବ। ଯଦି ନନ୍ଦ ମହାରାଜ କହିବେ ଦେଖ ମଥୁରାରେ ତାଙ୍କର ବହୁତ ପ୍ରିୟଜନ ଅଛନ୍ତି, ସେମାନେ ଲାଭ ପ୍ରିୟଜନ ଲାଭ କଲେ, ସବୁ ପଳେଇଯାଇଥିଲେ, କିଏ କୁଆଡ଼େ ପଳେଇଯାଇଥିଲେ, ବସୁଦେବଙ୍କର ଅନେକ ଭାଇ ଅଛନ୍ତି, ବସୁଦେବଙ୍କର ଭାଇ କହୁଛି, ବସୁଦେବ ଭାଇ ଅଛନ୍ତି, ତା ବାଦ ବସୁଦେବଙ୍କର ଅନେକ ପତ୍ନୀ ଅଛନ୍ତି, ସେମାନେ କିଏ କୁଆଡ଼େ ଯାଇ ଲୁଚିକି ରହିଥିଲେ, ରୋହିଣୀ ଆସିକି ରହିଥିଲେ, ଏଠି ବ୍ରଜରେ ରହିଥିଲେ, ଅନ୍ୟମାନେ କିଏ କେଉଁଠି ସବୁ ଲୁଚିକି ରହିଥିଲେ, ସବୁ ଆସି ପହଞ୍ଚିଗଲେ। ଏ ଗଦ ଗଦାଗ୍ରଜ ବୋଲି କୁହାଯାଏ, ସେ ଆଉ ଗୋଟେ ପତ୍ନୀଙ୍କର ପୁତ୍ର ଗଦ, ସାନ ଭାଇ କୃଷ୍ଣଙ୍କର ସାନ ଭାଇ। ଏଇଭଳି ଭାବରେ ଅନେକ ତାଙ୍କର ସବୁ ରହିଛି ବନ୍ଧୁବାନ୍ଧବ ସବୁ ଆସି ପହଞ୍ଚିଛନ୍ତି, ସେ କଥା ମାତ୍ର ଆଗମିଷ୍ୟତି, ସେ କେମିତି ଆସିବେ ଏଠିକି, ନିଜ ବନ୍ଧୁଜନଙ୍କୁ ଛାଡ଼ିକି କେମିତି ଆସିବେ, ଏଇ ଆଶଙ୍କାରେ ଏଇଟା କହୁଛନ୍ତି। ତେଣୁ 38 ଶ୍ଳୋକରେ କହୁଛନ୍ତି, ନ ମାତା ନ ପିତା ତସ୍ୟ ନ ଭାର୍ଯ୍ୟା ନ ସୁତାଦୟ ନାତ୍ମୀୟ ନ ପରଶ୍ଚାପି ନ ଦେହୋ ଜନ୍ମ ଏବଚ। ଭଗବାନଙ୍କର କି ମାତା, ଭଗବାନ କି ମାତା, ମୁଁ ଦେଖୁଥିଲି ଜଣେ ପ୍ରଶ୍ନ ପଚାରିଥିଲେ ହ୍ୱାଟ୍ସଆପ୍ ଗ୍ରୁପ୍ରେ, ମୁଁ ଦେଖୁଥିଲି ଜଣେ ପ୍ରଶ୍ନ ପଚାରିଥିଲେ, କୃଷ୍ଣ କେଉଁଠି ଆସିଲେ। ମୁଁ ଥରେ ଗୋଟେ ଏଇ ସୁନ୍ଦରଗଡ଼ରେ ଆସିଥିଲି ନବୋଦୟ ବିଦ୍ୟାଳୟରେ, ସେଠି ଗୋଟେ ମୁଁ ଅଡିଟରେ ଆସିଥିଲି, ସେ ସମୟରେ ସବୁଠି ଯୁଆଡ଼େ ଯାଏ ମୁଁ ଭଗବାନ କଥା କୁହେ, ସେଠି ପିଲାମାନେ କଥା କହୁଥିଲି, ଜଣେ ତାଙ୍କର ଯେ ପ୍ରିନ୍ସିପାଲ୍ ଥିଲେ ସେ ଜଣେ ମୁସଲମାନ, କିନ୍ତୁ ସେ ଆମକୁ ଆଲାଉ କଲେ ଭଗବାନ କଥା କହିବା ପାଇଁ, ସେଠି ତାଙ୍କର ଅଛି ସୁବିଧା ସବୁ, ସେଠି ସବୁ ମୁଁ କହିଲି ତାଙ୍କ ହଲ୍ ସବୁ ରହିଛି, ଭଗବାନ କଥା ଯେତେବେଳେ କହିଲି କଥା ପରେ ସବୁ ପ୍ରଶ୍ନ ଉତ୍ତର ହେଲା, ସେ ପ୍ରଶ୍ନ ପଚାରିଲା ସେ ପିଲାଟା, ସିଏ ସମସ୍ତଙ୍କର ପିତା ବା ସିଏ ସମସ୍ତଙ୍କର ସମସ୍ତେ ଜନ୍ମ କରୁଛନ୍ତି ବା ସବୁ ତାଙ୍କଠାରୁ ଆସୁଛନ୍ତି, ସିଏ କେଉଁଠୁ ଆସିଲେ ଏ ପ୍ରଶ୍ନ ସମସ୍ତଙ୍କର, ଆମର ବି ସେଇ ପ୍ରଶ୍ନ ଆସିଥିଲା। ସେ ପ୍ରଶ୍ନର ଉତ୍ତର କ'ଣ ହେବ, ନାଇଁ ତାର ପ୍ରକୃତ ଉତ୍ତର ହେବ ଏଇଭଳି ଭାବରେ, ମୁଁ ଭାବୁଛି ଏଇଟା କ'ଣ, ନା ଇଏ ହେଉଛି ଭଗବାନଙ୍କର ସଂଜ୍ଞା, ଇଏ ହେଉଛି ଭଗବାନଙ୍କର ସଂଜ୍ଞା, ନ ତସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ। ଇଏ ଗୋଟେ ଉପନିଷଦର ଶ୍ଳୋକ ଅଛି। ଆମେ ଯେଉଁ ଆସୁଛୁ ଆମର କାରଣ ହେଉଛନ୍ତି ଆମର ପିତାମାତା, ଆମର ପିତାମାତା ଯେଉଁ ଆସୁଛନ୍ତି ତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା, ତାଙ୍କର କାରଣ ତାଙ୍କ ପିତା। ଏଇଭଳି ଭାବରେ ଗଲେ 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 ଯାଇକି କେଉଁଠି ପହଞ୍ଚିବା, ବ୍ରହ୍ମାଙ୍କ ପାଖରେ ପହଞ୍ଚିବା। ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ। ବ୍ରହ୍ମାଙ୍କର କାରଣ କିଏ ନା ଗର୍ଭଦୋଷ ସାହି ବିଷ୍ଣୁ। ଗର୍ଭଦୋଷ ସାହି ବିଷ୍ଣୁଙ୍କର କାରଣ କିଏ ନା କିଏ କାରଣଦୋଷ ସାହି ବିଷ୍ଣୁ। କାରଣଦୋଷ ସାହି ବିଷ୍ଣୁ କାରଣ କିଏ ନା ଇଏ ହେଉଛନ୍ତି ସଂକର୍ଷଣ। ସଂକର୍ଷଣ କାରଣ କିଏ ନା ବଳରାମ। ବଳରାମଙ୍କ କାରଣ କିଏ ନା କୃଷ୍ଣ। କୃଷ୍ଣଙ୍କର କାରଣ କିଏ ନା କେହି ନାହିଁ। ସର୍ବ କାରଣ କାରଣ ଯେଉଁଠି ଆମେ ପହଞ୍ଚିବା ଯାହାର କେହି କାରଣ ନାହାନ୍ତି ଏବଂ ଯିଏ ସମସ୍ତଙ୍କର କାରଣ ସିଏ ହେଉଛନ୍ତି ଭଗବାନ। ଇଏ ହେଉଛି ଭଗବାନଙ୍କ ସଂଜ୍ଞା। ଦିସ୍ ଇଜ୍ ଦ ଡେଫିନେସନ୍ ଅଫ୍ ଗଡ୍ ବା ଭଗବାନ। ଇଏ ହେଉଛି ଭଗବାନଙ୍କ ସଂଜ୍ଞା ହେଉଛି ଏଇଟା। ସିଏ ସବୁ କାରଣ ନ ତସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ। ସବୁକିଛି କାର୍ଯ୍ୟ କାରଣ, ଭୌତିକ ଜଗତରେ ଆମେ ଯାହା ଦେଖିବା ସବୁକିଛି କାର୍ଯ୍ୟ କାରଣ ରହିଛି। ଏମିତି କିଛି ବସ୍ତୁ ଦେଖିବା ନାହିଁ ଯେଉଁଟା ମନୁମନ ହୋଇଯାଇଛି। ଏମିତି କିଛି ବସ୍ତୁ ଅଛି କିଏ କହିପାରିବ ଯେ ଏଇଟା ମନୁମନ ହୋଇଗଲା? କିଏ କହିପାରିବ? ବୈଜ୍ଞାନିକମାନେ କହିବେ କ'ଣ ନା ଏ ଭୌତିକ ଜଗତ ମନୁମନ ହୋଇଗଲା। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତି, ଭୌତିକ ଜଗତରେ ଏମିତି କିଛି ଅଛି ଯାହା ମନୁମନ ହୋଇଯାଇଛି? ଏମିତି କିଛି ଅଭିଜ୍ଞତା ଆମର କାହାର ଅଛି କି? ବୈଜ୍ଞାନିକମାନଙ୍କୁ ପଚରାଯିବ ଏ ପ୍ରଶ୍ନ, ଏମିତି କିଛି ଅଛି? ତମେ ଜଣେ ବୈଜ୍ଞାନିକ କହୁନ, ତମେ ଜଣେ ବୈଜ୍ଞାନିକ କୁହ, ହଁ ଏଇଟା ଗୋଟେ ଅଛି ଯାହାର କିଛି କାରଣ ନାହିଁ। ଆମେ ତ ଜାଣିନୁ, ଆମେ ତ ବୈଜ୍ଞାନିକ ନୁହଁ। ହଁ ତାର୍ଯ୍ୟଂ କରଣଂ ଚ ବିଦ୍ୟତେ। କିନ୍ତୁ ଭଗବାନ ହେଉଛନ୍ତି ତାର ଉର୍ଦ୍ଧ୍ୱରେ। ଆମେ ଭୌତିକ ଜଗତରେ ଏମିତି କିଛି ଦୃଶ୍ୟ ଦେଖିବା ନାହିଁ, ଏମିତି କିଛି ଜିନିଷ ନାହିଁ ଯାହା ବିନା କାରଣରେ ହେଇଛି। କିଛି ନା ସବୁ କାର୍ଯ୍ୟର କିଛି ନା କିଛି କାରଣ ରହିଛି। ଇଏ କାର୍ଯ୍ୟ କାରଣର ଦୁନିଆ, ଇଏ କାର୍ଯ୍ୟ କାରଣର ଦୁନିଆ। ମଞ୍ଜିରୁ ଆରମ୍ଭ ହେଲା ଗଛ, ଗଛରୁ ହେଲା ପୁଣି ମଞ୍ଜି, ମଞ୍ଜିରୁ ପୁଣି ଗଛ, ଏଇଭଳି ଭାବରେ କାର୍ଯ୍ୟ କାରଣ ସବୁ ଜିନିଷ ଯାହା ଦେଖିବା କାର୍ଯ୍ୟ କାରଣ ରହିଛି। କିନ୍ତୁ ଇଏ ଇଏ ଯେଉଁ ବସ୍ତୁ ଯାହାର କେହି କାରଣ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ଇଏ ହେଉଛନ୍ତି ଭଗବାନଙ୍କର ସଂଜ୍ଞା। ଏଥିରୁ ଆମେ ଜାଣିବା ସେ ହେଉଛନ୍ତି ଭଗବାନଙ୍କ ସଂଜ୍ଞା। ତେଣୁ ମୁଁ ମୋତେ ସେ କଥା କହିଥିଲି, ସେ ପିଲାକୁ ମୁଁ ସେଇଆ କଥା କହିଥିଲି। ତାଙ୍କର ପ୍ରିନ୍ସିପାଲ ଯେ ମୁସଲମାନ, ସିଏ ସବୁ ନୋଟ୍ ରଖୁଥିଲେ, ସେ ସବୁ ନୋଟ୍ କରୁଥିଲେ। ମୁଁ ବି ଆଉ ଗୋଟେ ଥର ଯାଇଥିଲି ଗୋଟେ ସାଂସ୍କୃତ କଲେଜ ପୁରୀରେ, ସେଠି କ୍ଲାସ୍ ଦେଇଥିଲି। ସେଇ ଅଡିଟରେ ଯାଇକି ମୁଁ କ୍ଲାସ୍ ଦେଇଥିଲି। ତାଙ୍କର ଯେ ଥିଲେ ପ୍ରିନ୍ସିପାଲ ଯେ ଥିଲେ ସେ ଜଣେ କ'ଣ ତେଲୁଗୁ ଲୋକ, ପୁଣି ମୁସଲମାନ, ତେଲୁଗୁ ଲୋକ ମୁସଲମାନ। ସେଣ୍ଟ୍ରାଲ ସ୍କୁଲ ଯେଉଁ ରହିଛି ଆମର ସାଂସ୍କୃତିକ ୟୁନିଭର୍ସିଟି ପୁରୀରେ, ସଦାଶିବ ସାଂସ୍କୃତିକ ୟୁନିଭର୍ସିଟି ଯେଉଁ ରହିଛି, ସେଠି ମଧ୍ୟ କ୍ଲାସ୍ ଦେଲି। ସେଠି ମଧ୍ୟ ଆରେଞ୍ଜ କଲେ ଗୋଟେ 40-45 ମିନିଟ୍ କ୍ଲାସ୍ ଦେବ, ମୁଁ କହିଲି ଇଂଲିଶରେ କହିଲି। ସେଠି ବିଭିନ୍ନ ସବୁ ଷ୍ଟେଟ୍ରୁ ଅଛନ୍ତି ପିଲାମାନେ। ତେଣୁ ଏ ପ୍ରିନ୍ସିପାଲ ଯିଏ ସେ ବସିଥିଲେ ତାଙ୍କର ଉଦ୍ଦେଶ୍ୟ ଥିଲା କ'ଣ ନା ଗୋଟେ ମିନିଟ୍ ପରେ ପଳେଇବେ, କାରଣ ସେଠି ତାଙ୍କ ପିଅନ ଅପେକ୍ଷା କରିଛି, ସାର୍ ଆସନ୍ତୁ ଟିକେ କାମ ଅଛି, ଟିକେ ଗୋଟେ ମିନିଟ୍ ଦେଖେଇଦେଲେ, ଆଙ୍ଗୁଠି ଗୋଟେ ମିନିଟ୍ ଦେଖେଇଦେଲି, ମୁଁ ଦେଖିଦେଲି। ତାହେଲେ ମୁଁ ଯେଉଁ କଥା କହିଲି 40 ମିନିଟ୍ ଗଲା କଥା କହିଲି, ସେ ଯାଇପାରିଲେ ନାହିଁ, ଏଭଳି ସ୍ପେଲ୍ ବାଉଣ୍ଡ ହୋଇଗଲେ କି ଭଗବାନ କଥା ହେଉଛି ଏଇଭଳି ଭାବରେ। ଏ ହିନ୍ଦୁ କ'ଣ ମୁସଲିମ କ'ଣ କିଏ କ'ଣ ହିନ୍ଦୁ ମୁସଲିମ ଭଗବାନ ନ ତାଙ୍କର କିଏ ମାତା ନାହାନ୍ତି, କିନ୍ତୁ ସେ ମାତା ଗ୍ରହଣ କରନ୍ତି। ତାଙ୍କର କେହି ମାତା ନାହାନ୍ତି, ତାଙ୍କୁ ସେ ଜନ୍ମ ଦେଇଛନ୍ତି। ମୁଁ ଏଇଟା ପ୍ରଥମେ ଚିନ୍ତା କରୁଥିଲି ଭଗବାନ କେଉଁଠୁ ଆସିଲେ। ଭକ୍ତି ଜଣେ ଭକ୍ତି ରହିବନି ମାନେ ସେ ବୁଝିପାରିବ ନାହିଁ ଭଗବାନଙ୍କୁ, ଭକ୍ତିରେ ହିଁ ଭଗବାନ ବୁଝିବ। ନ ବୁଦ୍ଧିଆ ନ ତ ଟିକେୟା, ଆମର ବୁଦ୍ଧି ମାଧ୍ୟମରେ ବୁଝିପାରିବା ନାହିଁ, ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ। ବୈଜ୍ଞାନିକମାନେ ଯେତେ ଜ୍ଞାନ ଥିଲେ କ'ଣ ଭଗବାନଙ୍କୁ ବୁଝିପାରିବେ ନାହିଁ, ଭକ୍ତିରେ ହିଁ ବୁଝିବେ। ଏ ଭକ୍ତି ବସ୍ତୁ ଅଲଗା, ଭକ୍ତିଟା ଭୌତିକ ଜଗତରେ ନୁହଁ, ଭକ୍ତି ହେଉଛି ବହୁତ ଜଗତର ଉର୍ଦ୍ଧ୍ୱରେ, ଚିତ୍ ଜଗତର କଥା। ତେଣୁ ତାଙ୍କର କେହି ମାତା ନାହାନ୍ତି କି ପିତା ନାହାନ୍ତି, କିନ୍ତୁ ତଥାପି ସେ ଗ୍ରହଣ କରୁଛନ୍ତି, ତମେ ମୋର ମାତା, ତମେ ମୋର ପିତା, ଦେବକୀ ବସୁଦେବ ତାଙ୍କୁ କ'ଣ ତପସ୍ୟା କଲେ, 10,000 ବର୍ଷ ଧରି ତପସ୍ୟା କଲେ, ଯେତେବେଳେ ଭଗବାନ ଆସିଲେ ସେ କଥା କହିଲେ। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ କଥା କୁହାଯାଇଛି ନା ତୃତୀୟ ଅଧ୍ୟାୟରେ କୁହାଯାଇଛି, ଯେ ତମେ ତମେ ବା ପୂର୍ବ ସ୍ୱର୍ଗେ ଭୂ କୃଷ୍ଣୀ ସ୍ୱୟଂଭୁବ ସତୀ ହେ ମା ଭଗବାନ ଆବିର୍ଭାବ ହେଲେ ମଥୁରାର ବନ୍ଦୀଶାଳାରେ ସେତେବେଳେ ଦେବକୀ ବସୁଦେବ ପ୍ରାର୍ଥନା କରୁଛନ୍ତି ଦେବକୀ ବସୁଦେବ ପ୍ରାର୍ଥନା କରୁଛନ୍ତି ଏବଂ ସେହି ସମୟରେ ଭଗବାନ ତାଙ୍କୁ କହୁଛନ୍ତି ଦେଖ ମାତା ତମେ ଥିଲ ସ୍ୱୟଂଭୁବ ମନଙ୍କ ସମୟରେ ତମେ ଥିଲ ତମର ନାମ ଥିଲା କୃଷ୍ଣୀ ତମେ ଏବ ପୂର୍ବ ସ୍ୱର୍ଗୀଭୁ କୃଷ୍ଣୀ ସ୍ୱୟଂଭୁବ ସତୀ ତଦାୟଂ ସୁତବା ନାମ ପ୍ରଜାପତି ଅକ୍ରମଶ ପିତାଙ୍କୁ ଦେଖିକି କହୁଛନ୍ତି ଇଏ ଥିଲେ କ'ଣ ସୁତବା ତାଙ୍କ ନାମ ଥିଲା ଦଶ ହଜାର ବର୍ଷ ଧରି ତମେ ତପସ୍ୟା କରିଥିଲ ବହୁତ କଷ୍ଟ ସ୍ୱୀକାର କରି ତପସ୍ୟା କରିଥିଲ ତେଣୁ ମୁଁ ତମ ପାଖରେ ଏହି ରୂପରେ ଆବିର୍ଭାବ ହୋଇଥିଲି ଯେଉଁ ରୂପରେ ଭଗବାନ ମଥୁରାର ବନ୍ଦୀଶାଳାରେ ଆବିର୍ଭାବ ହେଲେ ସେହି ରୂପରେ ଆବିର୍ଭାବ ହୋଇଥିଲେ କିନ୍ତୁ ତମେ ଯେତେବେଳେ କହିଲ ତମ ପରି ଗୋଟେ ଆମକୁ ପୁଅ ଦରକାର ସେତେବେଳେ ମୁଁ ତଥାସ୍ତୁ କହି ପଳାଇ ଆସିଲି ତାପରେ ମୁଁ ଚିନ୍ତା କଲି ମୋ ଭଳି କିଏ ଆଉ ହୋଇପାରିବ ତେଣୁ ଦବାରେ ମାନେ ଏ ମୁଁ ପୁଅ ହୋଇକି ଆସିବାରେ ଡେରି ହୋଇଗଲା ସେଥିପାଇଁ ମୋତେ ତିନିଥର ଜନ୍ମ ନେବାକୁ ପଡ଼ିଲା ଭଗବାନ ତିନିଥର ଜନ୍ମ ନେବାକୁ ପଡ଼ିଲା ପ୍ରଥମେ କୃଷ୍ଣୀଙ୍କର ପୁତ୍ର ରୂପେ ଆସିଥିଲେ ତାଙ୍କ ନାମ ଥିଲେ କୃଷ୍ଣୀ ଗର୍ଭା ସେହି କୃଷ୍ଣୀ ଗର୍ଭା ଆସିଥିଲେ ଏଇ ଯେଉଁ ଧ୍ରୁବଙ୍କ ପାଖରେ ଯିଏ ଆସିଥିଲେ ସେହି କୃଷ୍ଣୀ ଗର୍ଭ ଭଗବାନ ଆସିଥିଲେ ସେହି କୃଷ୍ଣୀ ଗର୍ଭ ତାପରେ ସେ ଆସିଲେ ବାମନ ଦେବ ରୂପରେ ଆସିଲେ ଅଦିତିଙ୍କର ପୁତ୍ର ରୂପେ ଆସିଲେ ଏବଂ ବର୍ତ୍ତମାନ ତୃତୀୟ ସ୍ତର ପାଇଁ ଆସିଲେ ଭଗବାନ କୃଷ୍ଣ ରୂପରେ ଆସିଲେ ଭଗବାନ ଏଥିପାଇଁ କୁହାଯାଏ ଜଣେ ଯଦି ପ୍ରତି କ'ଣ ପ୍ରତିଶ୍ରୁତି ଦେଇଛି ବା ଚିନ୍ତା କରିଛି କିଛି ଦେବି ବୋଲି ଭଗବାନ ପାଇଁ ଯଦି ନ ଦେଲେ ସେଇଟା ତିନି ଗୁଣ ପଡ଼ିବାକୁ ଦେବାକୁ ପଡ଼ିବ ଯଦି ମନେ କରିଛ କିଛି ଦେବା ପାଇଁ ଦାନ କରିବା ପାଇଁ ଦେଲ ନାହିଁ ତାକୁ ତିନି ଗୁଣ ଦେବାକୁ ପଡ଼ିବ ତୁମକୁ ଏଇଟା ପନିଶମେଣ୍ଟ ଏସବୁ ରହିଛି ଯାହା ବି ହଉ ତେଣୁ ଭଗବାନ ଦେବକୀ ଏବଂ ବସୁଦେବଙ୍କୁ ପିତା ରୂପରେ ସ୍ୱୀକାର କଲେ ପିତାମାତା ରୂପରେ ସ୍ୱୀକାର କଲେ ନନ୍ଦ ଯଶୋଦାଙ୍କୁ ପିତାମାତା ରୂପରେ ସ୍ୱୀକାର କଲେ କୌଶଲ୍ୟା ଦଶରଥଙ୍କୁ ପିତାମାତା ରୂପରେ ସ୍ୱୀକାର କଲେ ତାପରେ ସଚିମାତା ଏବଂ ଜଗନ୍ନାଥ ମିଶ୍ରଙ୍କୁ ପିତାମାତା ରୂପରେ ସ୍ୱୀକାର କଲେ ଭଗବାନଙ୍କର କେହି ମା ନୁହନ୍ତି କେହି ପିତା ନୁହନ୍ତି ସମସ୍ତଙ୍କର ପିତା ସିଏ ପିତାମହ ଜଗତୁ ମାତା ଧାତା ପିତାମହ ସମସ୍ତଙ୍କ ପିତା ଏବଂ ସମସ୍ତଙ୍କ ମାତା ସମସ୍ତଙ୍କ ପାଳନ କର୍ତ୍ତି ସିଏ ଧାତା ସମସ୍ତଙ୍କ ପିତାମହ ତେଣୁ ଭଗବତ ଗୀତାରେ ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି ଆମେ ସାଧାରଣତଃ ପିତାମହ କହିଲେ ବ୍ରହ୍ମାଙ୍କୁ ଭାବୁଛେ ପିତାମହ ବୋଲି ତେଣୁ ତାଙ୍କୁ ଭଗବାନଙ୍କୁ ପ୍ରପିତାମହ ବୋଲି କୁହାଯାଇଛି ବାୟୋର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ପ୍ରପିତାମହ ନମୋ ନମସ୍ତେ ତୁ ସହସ୍ର କୃତ୍ୟ ପୁନଶ୍ଚ ଭୂୟୋପି ନମୋ ପ୍ରପିତାମହ ଷୋହଳଟି କାରଣ ଦେଇଛନ୍ତି କାହିଁକି ଜଣେ ନମସ୍କାର କରିବ ଭଗବାନଙ୍କୁ ଷୋହଳଟି କାରଣ ଦେଇଛନ୍ତି ଅର୍ଜୁନ କିନ୍ତୁ ତଥାପି ଲୋକମାନେ ନମସ୍କାର କରୁଛନ୍ତି ଭଗବାନ କହିଲେ ଭଗବତ ଗୀତାର ସାର ହେଉଛି ଏଇଟା ନମସ୍କାର କର ମନ୍ମନା ଭବ ମଦ ଭକ୍ତ ମଧ୍ୟାଜି ମାଙ୍କ ନମସ୍କୃ ଅନ୍ତିମରେ କହିଲେ ମୋତେ ନମସ୍କାର କର କିନ୍ତୁ ତଥାପି ଲୋକମାନେ ଭଗବାନ ନମସ୍କାର କରୁନାହାନ୍ତି କରୁଣା ପୀଡ଼ିତ ହେଲେ ମଧ୍ୟ ଭଗବାନ ନମସ୍କାର କରୁନାହାନ୍ତି ତେଣୁ ଅର୍ଜୁନ କହିଲେ ଆଶ୍ଚର୍ଯ୍ୟ ହୋଇକି ଅର୍ଜୁନ କହୁଛନ୍ତି କସ୍ମାଚତେ ନ ନମେରନ୍ ମହାତ୍ମନ୍ ହେ ମହାତ୍ମା ଆପଣ କ'ଣ ପାଇଁ ମୂର୍ଖମାନେ ଆପଣ ନମସ୍କାର କରୁନାହାନ୍ତି କସ୍ମାଚତେ ନ ନମେରନ୍ ମହାତ୍ମନ୍ ଷୋହଳଟି କାରଣ ଦେଲେ ଏ ଷୋହଳଟି କାରଣ ଥାଇକି ମଧ୍ୟ ଆମେ ଭଗବାନ ନମସ୍କାର କରୁନାହିଁ ଯଦି କାରଣ ନଥାଇକି ଯଦି କୁହନ୍ତା ନମସ୍କାର କରିବା ଆମେ କ'ଣ ନମସ୍କାର କରିଥାନ୍ତେ ତେଣୁ ଭଗବାନଙ୍କର କେହି ମାତା ନାହାନ୍ତି କିନ୍ତୁ ସେ ମାତା ରୂପରେ ଗ୍ରହଣ କରନ୍ତି ଯିଏ ଚାହିଁବ ଭଗବାନ ମାତା ହେବା ପାଇଁ ହୋଇପାରିବ ମାତା କହିଲେ କେମିତି ହେବ ନା ମାତାଙ୍କ ଭାବରେ ଯେମିତି ଯଶୋଦା ଦେବକୀ ଏହି ଭାବରେ ଆମେ ଭଗବାନ ଭଜନ କରିବା ଆମର ସବୁ ରହିଛି ନିତ୍ୟ ସେ ସ୍ଥିତି ରହିଛି ସମ୍ବନ୍ଧ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆମେ ପାଇନାହିଁ ଏ ବେଦରେ ଉଦ୍ଦେଶ୍ୟ ହେଉଛି ଏଇ ତିନୋଟି ଜିନିଷ ଗୋଟେ ହେଉଛି ସମ୍ବନ୍ଧ ଜ୍ଞାନ ସମ୍ବନ୍ଧ ଜ୍ଞାନ ପାଇଲେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା ସମ୍ବନ୍ଧ ଜ୍ଞାନ ଆମର ଆସିନାହିଁ ତେଣୁ ଭଲ ଲାଗୁନାହିଁ ସେବା କରିବାକୁ ଭଲ ଲାଗୁନାହିଁ ଜବରଦସ୍ତି ଗୋଟେ ଡ୍ୟୁଟି ବାଉଣ୍ଡ ଏଇଭଳି ଭାବରେ ସେବା ହେଉଛି ନକଲେ ନଚଳେ ଡ୍ୟୁଟି ବାଉଣ୍ଡ କିନ୍ତୁ ପ୍ରୀତିର ସହିତ ହେଉନାହିଁ ପ୍ରୀତିର ସେବା ହେଉନାହିଁ ପ୍ରୀତି ଭାବରେ ହେଉନାହିଁ ସେବା ଗୋଟେ ଅଫିସିଆଲି ଗୋଟେ କରିବା କଥା କରିଦେବା ଯେଉଁମାନଙ୍କ ସେ ଭାବ ଆସିନାହିଁ ଯେଉଁମାନଙ୍କ ସେ ଭାବ ଆସିନାହିଁ ଏଇଟା ହେବ ନାହିଁ ଯେଉଁମାନଙ୍କ ସେ ଭାବ ଆସିଲାଣି ଭାବରେ ଗଦଗଦ ହୋଇ ସେ ସେବା କରିବେ ଭାବରେ ଗଦଗଦ ହୋଇ ସେ ସେବା କରିବେ ଏ କଥା ଆସିବ କି ମାତା ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ତେଣୁ ସେହିଭଳି ଭାବରେ ଭଗବାନ ସହିତ ସେ ସେବାରେ ନିଯୁକ୍ତ ହେବେ, ମାତା ଭାବରେ କି ପିତା ଭାବରେ, ତାଙ୍କର ଭାର୍ଯ୍ୟା, ତାଙ୍କର ପତ୍ନୀ, ଅନେକ ତାଙ୍କର ସମସ୍ତେ ତାଙ୍କର ପତ୍ନୀ। ଭଗବାନ କହିଲେ ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ କହିଲେ ନା, ଭୂମି ରାପ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗେ ଭିନ୍ନା ପ୍ରକୃତି ରାଷ୍ଟ୍ରଧା। ଏ ଯେଉଁ ଭୂତ ପ୍ରକୃତି ରହିଛି, ଆଠଟି ପ୍ରକୃତି ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର, ଇଏ ହେଉଛି ପ୍ରକୃତି। ସିଏ ହେଉଛନ୍ତି ପୁରୁଷ, ଇଏ ହେଉଛନ୍ତି ପ୍ରକୃତି, ସିଏ ହେଉଛନ୍ତି ପୁରୁଷ, ଇଏ ହେଉଛନ୍ତି ସ୍ତ୍ରୀ, ପୁରୁଷ ସ୍ତ୍ରୀ, ପୁରୁଷ ସ୍ତ୍ରୀ ସମ୍ବନ୍ଧ ରହିଛି ସେଠି, ପୁରୁଷ ସ୍ତ୍ରୀ। କିନ୍ତୁ ସେମାନେ ହେଉଛନ୍ତି, ଏ ଭୂତ ପ୍ରକୃତି ହେଉଛି ଭଗବାନଙ୍କ ନିତ୍ୟତର ଶକ୍ତି, କିନ୍ତୁ ଆମେ ହେଉଛେ ଭଗବାନଙ୍କର ଉଚ୍ଚତର ଶକ୍ତି। ଜୀବଭୂତାଂ କ'ଣ ଅପରିମିତ ସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ଜୀବଭୂତାଂ। ଏ ଭୂତ ପ୍ରକୃତି ଯେଉଁ ରହିଛି, ଏ ପ୍ରକୃତି, ଏ ପୁରୁଷ ନୁହଁ, ଏ ପ୍ରକୃତି ପୁରୁଷ ହେଉଛନ୍ତି ଭଗବାନ, ଆଉ ସବୁ ପ୍ରକୃତି। ତେଣୁ କିଏ କେଉଁ ଭାବରେ ସମ୍ବନ୍ଧିତ ହେଉଛନ୍ତି, କିଏ ପିତା ରୂପରେ ସମ୍ବନ୍ଧିତ ହେଉଛନ୍ତି, କିଏ ମାତା ରୂପରେ ସମ୍ବନ୍ଧିତ ହେଉଛନ୍ତି, କିଏ ପତ୍ନୀ ରୂପରେ, କିଏ ପ୍ରେୟସୀ ରୂପରେ, କିଏ ବନ୍ଧୁ ଭାବରେ, କିଏ ସଖା ଭାବରେ, କିଏ ପୁତ୍ର ଭାବରେ, କିଏ କେଉଁଭଳି ଭାବରେ ସମ୍ବନ୍ଧିତ ହୋଇ ରହୁଛନ୍ତି, ଏ ଚାରୋଟି ରସ ରହିଛି ଚିତ୍ ଜଗତରେ। ଏଇ ଚାରୋଟି ରସ ରହିଛି, ସନ୍ତରସ ବି ରହିଛି, ମହାପ୍ରଭୁ ସେଇଟାକୁ ବୈକୁଣ୍ଠ ଲୋକରେ ସନ୍ତରସ ରହିଛି, କିନ୍ତୁ ଗୋଲକ ବୃନ୍ଦାବନ ସନ୍ତରସ ନାହିଁ, ସବୁ ଅନ୍ୟ ରସ, ଚାରୋଟି ରସ। ଚାରି ଭାବ ଭକ୍ତି ଦିଆ ନାଚଂ ଭୁବନ, ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, କ'ଣ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏଇ ଚାରି ଭାବ, ଏଇ ଚାରି ଭାବ ଭକ୍ତି ଦେଇକରି ଭଗବାନ ମହାପ୍ରଭୁ ଆସିଲେ, ସମସ୍ତଙ୍କୁ ନଚେଇଲେ, ସମସ୍ତଙ୍କୁ ନଚେଇଲେ। ତେଣୁ ଭଗବାନ ଏଠି ଉଦ୍ଧବ କହୁଛନ୍ତି, ଉଦ୍ଧବ ଜ୍ଞାନୀ, ତାଙ୍କର ବହୁତ ଜ୍ଞାନ ରହିଛି, ଭଗବାନ ସମସ୍ତ ଜ୍ଞାନ ସବୁ ରହିଛି, ଭକ୍ତି ମଧ୍ୟ ରହିଛି, ଭକ୍ତି ଯେ ନାହିଁ ତା ନୁହଁ। ସେଥିପାଇଁ ଭଗବାନ କହିଲେ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ଆଉ କେହି ମୋର ଏତେ ଏତେ ପ୍ରିୟ ନୁହନ୍ତି। ଚଉଦ ଏକାଦଶ ଖଣ୍ଡ 14 ଅଧ୍ୟାୟରେ କହିବେ, ନ ତଥାପି ପ୍ରିୟତମ ଆତ୍ମଯୋନି, ବ୍ରହ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଶଙ୍କର ମଧ୍ୟ ମୋର ପ୍ରିୟ ନୁହନ୍ତି, ଶଙ୍କର୍ଷଣ ମଧ୍ୟ ମୋର ପ୍ରିୟ ନୁହନ୍ତି, ମୋ ପତ୍ନୀ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଏମିତିକି ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ, ତୁମେ ଯେମିତି ମୋର ପ୍ରିୟ। ଯଥା ଭଗବାନ ତୁମେ ଯେତେ ମୋର ପ୍ରିୟ, ଏ ଭକ୍ତ ଏକା ତୋ ଭକତ ଜୀବନ ଭକତ ନିମତେ ତୋର ସଙ୍କଟ କୃତିନ ସଙ୍କଟ କୃତିନ ଏକା ତୋ ଭକତ ଜୀବନ ଏକା ତୋ ଭକ୍ତ ଜୀବନ ଭକ୍ତବତ୍ସଳ ଜ୍ଞାନବତ୍ସଳ ବା ଯୋଗବତ୍ସଳ ବା କର୍ମବତ୍ସଳ ବୋଲି କୁହାଯାଏ ନାହିଁ, ଭଗବାନ ଭକ୍ତବତ୍ସଳ। ଭକ୍ତିରେ ଭଗବାନ ବନ୍ଧା ହେଇଯାଆନ୍ତି, ଭକ୍ତିରେ ବନ୍ଧା ହେଇଯାଆନ୍ତି, ଆମକୁ ସେଦିନ କହୁଥିଲେ, ବନ୍ଧା ହେଇଯାଆନ୍ତି ଭଗବାନ ଭକ୍ତଙ୍କ ପାଖରେ। ସଦା ମୁକ୍ତ ବି ବଦ୍ଧୋସ୍ମି, ଭକ୍ତର ପ୍ରେମର ବନ୍ଧନରେ ସେ ବନ୍ଧା ହେଇଯାଆନ୍ତି, ଯେଭଳି ଭାବରେ ଯଶୋଦା ମା ବାନ୍ଧିଥିଲେ। ଭଗବାନ ତତ୍ତ୍ୱ ବୁଝିବା ଏତେ ସହଜ ନୁହଁ, ତେଣୁ ଇଏ କହୁଛନ୍ତି ଉଦ୍ଧବ କହୁଛନ୍ତି, ନ ମାତା ନ ପିତା ତସ୍ୟ ନ ଭାର୍ଯ୍ୟା ନ ସୁତାଦୟ, ତାଙ୍କର କେହି ଭାର୍ଯ୍ୟା ନାହାନ୍ତି କି ସୂତା, ସୂତ କହିଲେ ଏ ଯେଉଁ ପୁତ୍ର ଇତ୍ୟାଦି, ସୂତା ବା କନ୍ୟା, ସୂତ ହେଲେ ପୁତ୍ର, ସୂତା ହେଲେ କନ୍ୟା। ଆଦୟ, ଆଦୟରେ ଯେତେ ଯେଉଁ ସମ୍ବନ୍ଧ ରହିଛି ସବୁ ଆଦୟରେ ଆସିବ, ଶବ୍ଦର ଅର୍ଥ ହେଉଛି ସେୟା। ନାତ୍ମୀୟ, ତାଙ୍କର କେହି ଆତ୍ମୀୟ ନାହାନ୍ତି, ନ ପରସ୍ଚାବି, କିଏ ତାଙ୍କର କ'ଣ ବାହାର ଲୋକ ନୁହନ୍ତି, ସବୁ ପରସ୍ଚାବି କେହି ନାହାନ୍ତି। ନ ଦେହ ଜନ୍ମ ଏବଚ, ତାଙ୍କର ଦେହ ନାହିଁ, ତାଙ୍କର ଜନ୍ମ ନାହିଁ, ଏବଚ ପରୋକ୍ଷ ଭାବରେ ସବୁ କୁହାଯାଉଛି ଭଗବାନଙ୍କର ଏଇଭଳି ଭାବରେ ଜ୍ଞାନ ଉପଦେଶ। ତିନୋଟି ଶ୍ଳୋକରେ କହିବେ ନା, କହିଥିଲେ ତିନୋଟି ଶ୍ଳୋକରେ, କେଉଁଠି କହିଲେ ଯେଉଁ କ'ଣ ତିନୋଟି ଶ୍ଳୋକ ନା, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ତିନୋଟି ଶ୍ଳୋକରେ କହିବେ, ଏଇଟା କେଉଁ ଶ୍ଳୋକ ନା, ମାତ୍ର 38 ତ୍ରିଭୁଜ 37 ଶ୍ଳୋକରେ କହିଗଲା, 37, 38, 39 ଏ ତିନୋଟି ଶ୍ଳୋକରେ ଏଇଭଳି ଭାବରେ କହିବେ ଭଗବାନ ଭଗବତା କହିବେ। ତେଣୁ 38 ସନାତନ ଗୋସ୍ୱାମୀ କହୁଛନ୍ତି, ନ ଚ ଧାତୁ ସମ୍ବନ୍ଧେ ନା ମାତ୍ରାଦୟ, ତେଣୁ ଭଗବାନ ଯେତେବେଳେ ଆସନ୍ତି ସାମାନ୍ୟ ବାଳକ ଭଳି ସେ ଜନ୍ମ ନିଅନ୍ତି ନାହିଁ, ଧାତୁ ସମ୍ବନ୍ଧ ନାହିଁ ସେଠି। ଯେମିତି ପିଲାମାନେ ପିଲାମାନେ କ'ଣ ମା ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ମାଆଙ୍କ ଗର୍ଭକୁ ଆସନ୍ତି। ଭାଗବତମ ତୃତୀୟ ସ୍କନ୍ଦ ଏକତିରିଶ ଅଧ୍ୟାୟରେ କପିଳଦେବ କହିଲେ, ମାଆ ଦେବହୂତିଙ୍କୁ କହିଲେ ସେ କଥା, କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦେହ ପପତ୍ତୟେ। ଜୀବ କେମିତି ଜନ୍ମ ନିଏ ନା ତାର କର୍ମ ଅନୁସାରେ, କର୍ମଣା ଦୈବ ନେତ୍ରୀଣ, ଦେବତାମାନେ ସବୁ ନିର୍ଦ୍ଧାରଣ କରିବେ ପରଜନ୍ମ କ'ଣ ପାଇବ। କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦେହ ପପତ୍ତୟେ ସ୍ତ୍ରିୟା ପ୍ରବିଷ୍ଟ ଉଦରଂ। ମାଆଙ୍କ ଗର୍ଭକୁ ଆସିବେ ସିଏ କିଭଳି ଭାବେ ନା ପୁଂସ ରେତ କଣାଶ୍ରୟ, ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ସେ ମାଆଙ୍କର ଗର୍ଭକୁ। ଇଏ ହେଉଛି ଧାତୁ ସମ୍ବନ୍ଧ, କିନ୍ତୁ ଭଗବାନଙ୍କ ନ ତ ଧାତୁ ସମ୍ବନ୍ଧ ଏନ, ଏଭଳି ଧାତୁ ସମ୍ବନ୍ଧ ନୁହଁ ଭଗବାନଙ୍କର। ସେଥିପାଇଁ କୁହାଗଲା ଜନ୍ମ କର୍ମ ତମେ ଦିବ୍ୟମ ମାତ୍ରାଦୟ ସୁତ ଆତ୍ମଜତ୍ୟ ନେଇବ। ଏଇଟା ଅଲଗା, ଏଇଟା ହଁ ସୁତ ଆତ୍ମଜତ୍ୱ ନେବ। ସୁତ ଆତ୍ମଜ, ପୁତ୍ରକୁ ଆତ୍ମଜ ବୋଲି କୁହାଯାଏ, କାହିଁକି ନା ଆତ୍ମା ଆତ୍ମାରୁ ସେ ଜନ୍ମ ନେଉଛି ବା ଆତ୍ମାର ସେ ବିସ୍ତାର, ପୁତ୍ରକୁ ପିତାଙ୍କର ବିସ୍ତାର ବୋଲି କୁହାଯାଏ ଆତ୍ମଜ। ତେଣୁ ଏଇଭଳି ଭାବରେ ସୁତ ବା ଆତ୍ମଜ ଭଗବାନଙ୍କର କିଏ, ସମସ୍ତେ ଭଗବାନଙ୍କର ନିଜକୁ ବିସ୍ତାର କରିଛନ୍ତି। ଏକ ବହୁନା ସେ ନିଜକୁ ବିସ୍ତାର କରିଛନ୍ତି। ବରାହଜାତତ୍ୱେ ନା ପୁତ୍ର ସାପି ହନନାଥ, ଏଠି କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି, ବରାହଦେବ ରୂପରେ ଯେତେବେଳେ ଭଗବାନ ଆସିଥିଲେ ପୃଥିବୀ ଦେବୀଙ୍କୁ ଉଦ୍ଧାର କରିଥିଲେ, ସେହି ସମୟରେ ତାଙ୍କ ପୁତ୍ର ଗୋଟେ ଜାତ ହୋଇଥିଲେ, ସେ ନରକ। ଦେଖ ସତ୍ସଙ୍ଗର ପ୍ରଭାବ ଅସତ୍ସଙ୍ଗର ପ୍ରଭାବ କିଭଳି, ସତ୍ସଙ୍ଗର ପ୍ରଭାବ ଅସତ୍ସଙ୍ଗର ପ୍ରଭାବ କିଭଳି। ଆଜି ଭୌତିକ ଜଗତରେ ଏଇସବୁ ରହିଛି, ଭଗବାନ ଭୁଲି ଯାଇଛନ୍ତି, ଭଗବାନ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, କାହିଁକି ନା ଅସତ୍ସଙ୍ଗ। ସତ୍ସଙ୍ଗ ବହୁତ ଦୁର୍ଲଭ, ସତ୍ସଙ୍ଗ ବହୁତ ଦୁର୍ଲଭ, ସତ୍ସଙ୍ଗ ମିଳିବା ଏତେ ସହଜ ନୁହଁ। ସତ୍ସଙ୍ଗରେ ଜୀବନ କୃତାର୍ଥ ହୋଇଯିବ ତା'ର, ଅସତ୍ସଙ୍ଗର ପ୍ରଭାବରେ ସାରା ପୃଥିବୀରେ ଅସତ୍ସଙ୍ଗ ପ୍ରଭାବ ରହିଛି, ସତ୍ସଙ୍ଗ ମିଳିବା ବହୁତ ଦୁର୍ଲଭ। ଦେଖ ଭଗବାନଙ୍କ ପୁତ୍ର ନରକ ସେ ଅସୁର ହୋଇଗଲା, ଅସୁର ସଙ୍ଗ କରି ବାଣ ଇତ୍ୟାଦିମାନଙ୍କର ସଙ୍ଗ କରି ସେ ଅସୁର ହୋଇଗଲା, ଅସୁରରେ ଭଗବାନଙ୍କ ପୁତ୍ର ଅସୁର ହୋଇଗଲା। ଦେଖ ଏବଂ ଭଗବାନ ତାକୁ ହତ୍ୟା କଲେ, ନରକାସୁରକୁ ହତ୍ୟା କଲେ, ଏସବୁ କଥା ଅଛି, ଆସିବ ଭାଗବତରେ ଆସିବ। ଜନ୍ମ କର୍ମ ଦେହାଦିନି ତ୍ରିଣୀ ପ୍ରକୃତାନି, ଭଗବାନଙ୍କ ଜନ୍ମ କର୍ମ ଦେହ ଇତ୍ୟାଦି ଇଏ ସବୁ ପ୍ରାକୃତ ନୁହଁ, ଆମର ସବୁ ପ୍ରାକୃତ, ସବୁ କିଏ ହେଉଛି ଅପ୍ରାକୃତ ସିଏ। ଚ କାରାତ, ଚ ଶବ୍ଦ ବ୍ୟବହାର କଲେ ନା, ନ ମାତା ନ ପିତା ତସ୍ୟ ନ ଭାର୍ଯ୍ୟା ନ ସୁତାଦୟ ନାତ୍ମୀୟ ନ ପରଶ୍ଚାପି। ଚ ଶବ୍ଦରେ ମଧ୍ୟ ପ୍ରତିଶ୍ଳୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ। ଏ ଚ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି, ଚ କାରାତ ଜୀବବତ୍, ଆମ ଭଳି ଆମେ ହେଉଛୁ ଜୀବ, ଆମେ ହେଉଛୁ ଜୀବ, ସିଏ ହେଉଛନ୍ତି ପରମ, ସିଏ ହେଉଛନ୍ତି ବିଷ୍ଣୁ, ବିଷ୍ଣୁ ତତ୍ତ୍ୱ, ଆମେ ହେଉଛେ ଜୀବତତ୍ତ୍ୱ। ଜୀବତତ୍ତ୍ୱ ଭଗବାନ ବିଷ୍ଣୁଙ୍କ ସହିତ ସମାନ ହୋଇପାରିବେନି ତ, ସେ କଥା ଛାଡ଼, ଏମିତିକି ବ୍ରହ୍ମା ଶିବ ଆଦି ମଧ୍ୟ ବିଷ୍ଣୁଙ୍କ ସହିତ ସମାନ ହୋଇପାରିବେନି, ଆଉ ଜୀବ କଥା କ'ଣ କହିବା। ତେଣୁ ପ୍ରଭୁପାଦ ମହାରାଜ ଏଇ କଥାଟି ଯେତେବେଳେ ଶୁଣନ୍ତି ବହୁତ ବିରକ୍ତ ହୁଅନ୍ତି, ବହୁତ କ୍ରୋଧ ପ୍ରକାଶ କରନ୍ତି। ଗୋଟେ ରହିଛନ୍ତି ଧାର୍ମିକ ଅନୁଷ୍ଠାନ ରହିଛନ୍ତି, ସେମାନେ କହନ୍ତି କ'ଣ, ନର ନାରାୟଣ ନର ନାରାୟଣ, ମନୁଷ୍ୟ ଦରିଦ୍ର ନାରାୟଣ ଦରିଦ୍ର ନାରାୟଣ, ଦରିଦ୍ର ଦରିଦ୍ର ନାରାୟଣ ହୋଇପାରିବ, ନାରାୟଣ ଦରିଦ୍ର ହୋଇପାରିବେ, ଦରିଦ୍ର ନାରାୟଣ, ଏଇଭଳି ଭାବରେ ଅଦ୍ଭୁତ ସବୁ ରହିଛନ୍ତି, ଅଦ୍ଭୁତ ତଥାଗତ ଧାର୍ମିକ ସଂଗଠନ ରହିଛି। ସେଥିପାଇଁ କୁହାଯାଇଛି ଭାଗବତ କୁହାଯାଇଛି, କଳିଯୁଗରେ ଲୋକମାନେ ବେଦକୁ ବୁଝିପାରିବେ ନାହିଁ, ପାଷଣ୍ଡି ସବୁ କଳିଯୁଗରେ ପାଷଣ୍ଡି ସବୁ ହେବେ। ଯାହା ବି ହଉ, ଚକାରା ଜୀବବଧ, ଜୀବ ଏବଂ ଭଗବାନ ଭିତରେ ତଫାତ ରହିଛି, ଏ ଅଚିନ୍ତ ଭେଦାଭେଦ ତତ୍ତ୍ୱ ମହାପ୍ରଭୁ ଦେଲେ। ଭଗବାନଙ୍କର ଅଂଶ ହିସାବରେ ଆମେ ବହୁତ ରହିଛି, ସାମଞ୍ଜସ୍ୟ ରହିଛି, କିନ୍ତୁ ତଥାପି ଭଗବାନ ସହିତ ଆମେ କେବେ ହେଲେ ସମାନ ହୋଇପାରିବା ନାହିଁ। ତେଣୁ ଚ ଶବ୍ଦ ବ୍ୟବହାର କରାଗଲା, ଉଦ୍ଧବ ଯେଉଁ କହିଲେ ଚ ଶବ୍ଦଟି କହିଦେଲେ ତାର ଅର୍ଥ ହେଉଛି ଜୀବ ଭଳି ନୁହଁ ସିଏ, ଆମ ଭଳି ଜୀବ ନୁହନ୍ତି ସିଏ ଭଗବାନ ଜୀବବତ୍। ଅନ୍ୟ ତତ୍ତତ୍ ସମ୍ଭାବନାୟାମପି ତତ୍ତତ୍ ନିରସନ୍ୟାର୍ଥ, ଆଉ ଯାହା ସବୁ ରହିଛି ଚ ଶବ୍ଦରେ ସେସବୁ ନିରାଶ କରାଗଲା, ବହୁତ କଥା ଆସିବ ଏଇ ଏଇ ଶ୍ଳୋକର ଅର୍ଥରେ। ତେଣୁ ଆମର ସମୟ ହୋଇଗଲା, 38 ଶ୍ଳୋକରୁ ଆମେ କଥାକୁ ବିଶ୍ରାମ ଦେବା। 39 ଶ୍ଳୋକରୁ ଆସନ୍ତାକାଲିଠୁ ଆମେ କଥା କହିବା, ଆମର କଥାଗୁଡ଼ିକ ବିଶ୍ରାମ ଦେବା। ଆମ କଥା ମାଧ୍ୟମରେ ଯାହା କିଛି ଯଦି ମନ ଦୁଃଖ ହେଇଥିବ ବା କିଛି ଆଘାତ ଦିଆହେଇଥିବ ଆମେ ସେଥିପାଇଁ କ୍ଷମା ପ୍ରାର୍ଥନା କରିଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସଙ୍ଗୀତ ଗୌରବାଗିନ୍ଦ କି ତାଇ ଗୌର ପ୍ରେମାନନ୍ଦୀ ଜୟ ରଘୁନାଥ ଫେସବୁକ କି ଜୟ।